श्रीमद् भागवतम दशम स्कंद 49 अध्याय श्लोक 8 में हरे कृष्णा 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 हरे 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 राम 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 हरे हरे अपि स्मरन्ति न सौम्या अपि स्मरन्ति न सौम्या पितरौ भ्रातरश्च मे भगिनौ भ्रातृपुत्राश्च जामयः शक एव च अपि स्मरन्ति न सौम्या पितरौ भ्रातरश्च मे भगिनौ भ्रातृपुत्राश्च जामयः शक एव च अपि स्मरन्ति न सौम्या पितरौ भ्रातरश्च मे भगिनौ भ्रातृपुत्राश्च जामया शक एव च अपि स्मरति न सौम्या पितरौ भ्रातरश्च मे भगिनौ भ्रातृपुत्राश्च जामया शक एव च अपि स्मरति न सौम्या पितरौ भ्रातरश्च मे भगिनौ भ्रातृपुत्राश्च जामया शक एव च हरे कृष्ण उपस्थभक्तवृन्द ଆପଣମାନଙ୍କୁ ଆମେ ଭାଗବତଙ୍କ କଥାକୁ ସ୍ୱାଗତ ଜଣାଉଛୁ। ହସ୍ତିନାପୁରରେ କଥା ଚାଲିଛନ୍ତି ଏଇଟା। ଆମେ କାଲି କହୁଥିଲୁ ହସ୍ତିନାପୁର କେତେ ହସ୍ତି ପୂର୍ବାଂଶରେ ଆସୁଛନ୍ତି ରାଜା ହସ୍ତି, ଯିଏକି ସ୍ଥାପନ କରିଥିଲେ ହସ୍ତିନାପୁର। ଯେତେବେଳେ ଗଲେ ଅକ୍ରୁର ମଥୁରାରୁ ଗଲେ ହସ୍ତିନାପୁର, ହସ୍ତିନାପୁର କହିଲେ ପୌରବେନ୍ଦ୍ର ଯଶୋ ଅଙ୍କିତମ। ପୌରବେନ୍ଦ୍ର ଏ ପୂର୍ବାଂଶ କଥା ଏଠି ଆସିବ। ପୌରବେନ୍ଦ୍ର ଯଶୋ ଅଙ୍କିତମ, ପୂର୍ବେନ୍ଦ୍ରଙ୍କ ଯଶ ଚାରିଆଡ଼େ ବିଖ୍ୟାତ ହୋଇଛି। କେବଳ ହସ୍ତିନାପୁର ସହରକୁ ଯେତେବେଳେ ପହଞ୍ଚିଗଲେ ସେତେବେଳେ ଜାଣିପାରିଲେ ପୂର୍ବେନ୍ଦ୍ରଙ୍କ ଯଶ ରହିଛି। ବିଭିନ୍ନ ମନ୍ଦିର ମଠ ଆଳୟ ମଠାଳୟ ମନ୍ଦିର ସବୁ ରହିଛି, ଦେବାଳୟ ଇତ୍ୟାଦି, ଯେଉଁଥିରୁ ଜଣାପଡ଼ୁଥିଲା ପୁରୁଙ୍କର ବଂଶର ଯଶ ପୌରବେନ୍ଦ୍ର ଯଶୋଙ୍କି ଗାଁ ବୋଲି କୁହାଯାଇଛି। ତେଣୁ ଏହିଭଳି ଭାବରେ ଯାଇ ଯେତେବେଳେ ପହଞ୍ଚିଗଲେ ହସ୍ତିନାପୁର ରାଜସଭାରେ ତାଙ୍କୁ ବହୁତ ସ୍ୱାଗତ ଜଣାଗଲା। ଏସବୁ ହୋଇକି ତାପରେ ସେସବୁ ଗତକାଲି ଆମେ ଆଲୋଚନା କରିସାରିଛୁ, ସେସବୁ ତାଙ୍କ ସହିତ ମିଶିକରି ବର୍ତ୍ତମାନ 6 ଶ୍ଳୋକ କାଲି କହିଥିଲେ, 5-6। 7 ନମ୍ବର ଶ୍ଳୋକରେ ଏଠି କୁହାଯାଉଛି ପୁତ୍ରା ପୃଥାତୁ ଭ୍ରାତରଂ ପ୍ରାପ୍ତ, ତାପରେ ଏମାନଙ୍କ ସହିତ ମିଳିସାରିଲା ମିଳିତ ହେଲା ପରେ ପୃଥା ବା କୁନ୍ତିଦେବଙ୍କ ସହିତ ମିଳିତ ହେବା ପାଇଁ ଯାଉଛନ୍ତି। ପୃଥାତୁ ଭ୍ରାତରଂ ପ୍ରାପ୍ତ, ଇଏ ଭାଇ ହେବେ ତାଙ୍କର, ତେଣୁ ତାଙ୍କୁ ପାଇକରି ଅକ୍ରୁର ମୁପସୃତ୍ୟତମ ତାଙ୍କୁ ପାଇକରି ଅକ୍ରୁର କ'ଣ କଲେ ଉପସୃତ୍ୟ କହିଲେ ତାଙ୍କ ପାଖକୁ ଆସିଲେ, ଅକ୍ରୁର ଆସିଲେ ତାଙ୍କ ପାଖକୁ ଜନ୍ମ ନିଳୟମ ତାଙ୍କର ମାତୃଭୂମି ଜନ୍ମ ନିଳୟ ମାତୃଭୂମି ହେଉଛି ମଥୁରା। ମଥୁରାରେ ଏସବୁ ରହିଛନ୍ତି ପୁରୁବଂଶ, ଏମାନେ ସବୁ ଆସୁଛନ୍ତି। ଯେଉଁ ରହିଥିଲେ ଯଯାତି ମହାରାଜ, ଯଯାତି ମହାରାଜ ଏଇଭଳି ଭାବରେ ସବୁ ରହିଛନ୍ତି। ଆମେ ଶୁଣିବା ଆଜି ସକାଳ ଆଜି ଉପରବେଳା ମଥୁରା ରାଜଧାନୀ ଥିଲା ତାଙ୍କର, ମଥୁରାରେ ରାଜଧାନୀ ଥିଲା, ମଥୁରାରେ ସବୁ ଘଟଣା ହୋଇଛି, ଭଗବାନ ଜନ୍ମ ହୋଇଛନ୍ତି ସେଇଠି ମଥୁରାରେ, ତେଣୁ ତାଙ୍କର ଜନ୍ମସ୍ଥାନ ଜନ୍ମ ନିଳୟମ ସ୍ମରନ୍ତି ସ୍ମରଣ କରୁଛନ୍ତି। ଅଶ୍ରୁ କଳେ କ୍ଷଣା ବହୁତ କ୍ରନ୍ଦନ କରୁଛନ୍ତି। ଅଶ୍ରୁଣାଂ କଳା ଲେସା ଜୟୋ ତେ ଇକ୍ଷଣେ ଯସ୍ୟା ସା ତଥା ସତୀ, ଚକ୍ଷୁରୁ ଲୋତକ ନିର୍ଗତ ହେଉଛି, ଉବାଚ କଥା ମାସ, ଏହିଭଳି ଭାବରେ ସେ କହିଲେ। ତେଣୁ ସେଇଟାକୁ ଆମେ ଶ୍ଳୋକଟି ନେଲୁ ନାହିଁ, କ'ଣ କହିଲେ ଏଇଠୁ ଆରମ୍ଭ ହେଲା, ଏଇଠି ପ୍ରଥମ କଥା ଆରମ୍ଭ ହେଲା, ଉବାଚ ଯଦି ଜଣେ ଦୁଃଖରେ ଅଛି, ଯଦି ଜଣେ ଦୁଃଖରେ ଅଛି ତାଙ୍କର ଯଦି କିଏ ବନ୍ଧୁବାନ୍ଧବ ଆସିଲେ ତାହେଲେ ତାଙ୍କ କ୍ରନ୍ଦନ ଆସିବ, କାନ୍ଦ ଲାଗିବ। ଜଣେ ମୋର ମନେ ଅଛି, ମୁଁ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି ପରୀକ୍ଷା ଦେବାକୁ ଯାଇଥିଲି, ମାଟ୍ରିକ ପରୀକ୍ଷା, ମୋତେ ସେତେବେଳେ ହେଇଥିଲା ହାଡ଼ ଫୁଟି ଯାଇଥିଲା ଚିକେନ୍ ବକ୍ସ। ତେଣୁ ଆମର ଯେତେବେଳେ ସାର୍ ଜଣେ ଆସିଲେ ଦେଖିବା ପାଇଁ ସେତେବେଳେ ମୋତେ କାନ୍ଦ ଲାଗିଥିଲା। ଜଣେ ଦୁଃଖରେ ଥିଲାବେଳେ ଜଣେ ନିଜର ବନ୍ଧୁବାନ୍ଧବ କିଏ ଆସି ପହଞ୍ଚିଗଲେ କାନ୍ଦ ଲାଗିବ। ଆଜି ପୃଥାଙ୍କର ମଧ୍ୟ ସେହି ଅବସ୍ଥା ହେଉଛି, ସେ କ୍ରନ୍ଦନ କରୁଛନ୍ତି, କ୍ରନ୍ଦନ କରି କରି ଏହିସବୁ କଥା କହିବେ, 15 ଶ୍ଳୋକ ପର୍ଯ୍ୟନ୍ତ କହିବେ, 8-15 ଏ 8 ଶ୍ଳୋକରେ କହିବେ, ଭଗବାନଙ୍କୁ ସ୍ତୁତି କରିବେ, ଅକ୍ରୂରଙ୍କ ମାଧ୍ୟମରେ ଭଗବାନଙ୍କୁ ସ୍ତୁତି କରିବେ। ତେଣୁ ଏଠି କହୁଛନ୍ତି ଅପି ସ୍ମରନ୍ତି ନଃ ସୌମ୍ୟ, ତେଣୁ ଯେଉଁ ରହିଛନ୍ତି ଅକ୍ରୂରଙ୍କୁ ସମ୍ବୋଧନ କରୁଛନ୍ତି ସୌମ୍ୟ। ସୌମ୍ୟ କହିଲେ ସୋମ, ସୋମ ହେଉଛନ୍ତି ସୂର୍ଯ୍ୟଦେବ, ସୋମ ତାଙ୍କର ଭଳି ଚନ୍ଦ୍ରଙ୍କ ଭଳି ଶୀତଳ, ଜଣେ ଦେଖିଲେ ଆନନ୍ଦିତ ହେବ, ଯେଉଁଭଳି ଭାବରେ ଚନ୍ଦ୍ରକୁ ଦେଖିଲେ ସମସ୍ତେ ଚନ୍ଦ୍ର ପାଇଁ କେତେ କ'ଣ କବିତା ସବୁ ଲେଖା ରହିଛି, ଚନ୍ଦ୍ର ମାମା ଜହ୍ନ ମାମ ଇତ୍ୟାଦି କରି କେତେ କ'ଣ କବିତା ଲେଖା ନହୋଇଛି ଚନ୍ଦ୍ରଙ୍କ ଉପରେ। ତେଣୁ ଏଇ ଚନ୍ଦ୍ର ଦିନ ବିଶେଷ ଭାବରେ ଖରାଦିନେ ଯେଉଁ ଦିନବେଳା ଯେଉଁ ପ୍ରଖର କିରଣ ରହିଛି ସୂର୍ଯ୍ୟଙ୍କର, ପ୍ରଖର କିରଣରେ ତପ୍ତ ହୋଇକରି ଯେତେବେଳେ ସନ୍ଧ୍ୟାବେଳେ ରାତ୍ରିରେ ଯେତେବେଳେ ଚନ୍ଦ୍ରକୁ ଦେଖନ୍ତି, ବିଶେଷ ଭାବରେ ପୂର୍ଣ୍ଣ ଚନ୍ଦ୍ରକୁ ଦେଖନ୍ତି, ସେତେବେଳେ କେତେ ଆନନ୍ଦ କେତେ ଶୀତଳତା ଜଣେ ପ୍ରାପ୍ତ ନ ହୁଏ। ତେଣୁ ସେହିଭଳି ଭାବରେ ଅପି ସ୍ମରନ୍ତି ନ ସୌମ୍ୟ, ତାଙ୍କୁ ଦେଖିକି ତାଙ୍କୁ ସେହିଭଳି ଭାବରେ ଆନନ୍ଦ ହେଉଛନ୍ତି, ଯେଉଁଭଳି ଭାବରେ ଦିନବେଳା ତାପିତ ହୋଇକରି ସନ୍ଧ୍ୟାବେଳେ କୈରବ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, ଆଗତ ମଧ୍ୟ ଆମ ମହାପ୍ରଭୁ ମଧ୍ୟ କହିଲେ ସେ କଥା ଶିକ୍ଷା ଅଷ୍ଟକମରେ, ଯେଉଁ ଆମେ ତପ୍ତ ହୋଇକି ରହୁଛେ ତ୍ରିତାପରେ ଦଗ୍ଧୀଭୂତ ହୋଇ ରହୁଛେ, ବର୍ତ୍ତମାନ ଆହୁରି ଅଧିକା ପଡ଼ିଯାଇଛି ଯେଉଁ ରହିଛି, ଏଇଭଳି ଭାବରେ ଯଦି ଜଣେ ଶୀତଳତା ପ୍ରାପ୍ତ ହେବ କେତେ ତାକୁ ଆନନ୍ଦ ନ ଲାଗିବ। ତ୍ରିତାପରେ ଦଗ୍ଧୀଭୂତ ହୋଇକରି ଯଦି ଚନ୍ଦ୍ରର ଶୀତଳ କିରଣ ପ୍ରାପ୍ତ ହେଲେ ଜଣେ ଆନନ୍ଦିତ ହୁଏ, ସେଇଭଳି ଭାବରେ ତ୍ରିତାପରେ ଦଗ୍ଧୀଭୂତ ହୋଇ ଯେଉଁମାନେ ଭଗବାନଙ୍କ ନାମ ନେଉଛନ୍ତି ସେଇଭଳି ଭାବେ ଶ୍ରେୟ କହିବ ଚନ୍ଦ୍ରିକା ବିତରଣ, ଏହିଭଳି ଭାବରେ ଶୀତଳତା ପ୍ରାପ୍ତ ହେବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ତାଙ୍କର ଭାବ ସୌମ୍ୟ ଆଡ୍ରେସ୍ କରୁଛନ୍ତି ସମ୍ବୋଧନ ସୌମ୍ୟ। ପିତରୌ ଭ୍ରାତର ସେମି, ପିତରୌ ପିତରୌ କହିଲେ ତାଙ୍କର ପିତା ହେଉଛନ୍ତି ସୁରସେନ, ତାଙ୍କ ପିତାଙ୍କର ନାମ ପ୍ରାୟ ସମସ୍ତେ ଜାଣନ୍ତି, ମାଆଙ୍କର ନାମ ପ୍ରାୟ କେହି କୁହାଯାଏ ନାହିଁ, କିନ୍ତୁ ମାଆଙ୍କର ନାମ ଅଛି ପିତରୌ, ପିତା ମାତା ଦୁଇ ବଚନ କୁହାଗଲା, ପିତରୌ ପିତା ଏବଂ ମାତାଙ୍କୁ ମିଶେଇକିରି ପିତରୌ ଭ୍ରାତର ସମେ, ଭାଇ ତାଙ୍କର 10 ଜଣ ଭାଇ ଅଛନ୍ତି, 10 ଭାଇ 10 ପୁତ୍ର 5 କନ୍ୟା ଥିଲେ ସୁରସେନଙ୍କର, ଏସବୁ ଆସୁଛନ୍ତି ଯଦୁବଂଶରେ ଆସୁଛନ୍ତି, ଯଯାତି ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର ଯଦୁବଂଶରେ ଏମାନେ ସବୁ ଆସୁଛନ୍ତି ସୁରସେନ, ନନ୍ଦ ମହାରାଜ ମଧ୍ୟ ସେ ଯଦୁବଂଶରେ ଆସୁଛନ୍ତି। ସୁରସେନଙ୍କର ଜଣେ ଭାଇ ହେଉଛନ୍ତି ପର୍ଜନ୍ୟ, ସୁରସେନଙ୍କର ପିତା ହେଉଛନ୍ତି ଦେବମିଢ଼, ଦେବମିଢ଼ଙ୍କର 2 ପତ୍ନୀ ଥିଲେ, 2 ପତ୍ନୀ ହେଉଛନ୍ତି ଜଣେ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ସୁରସେନ, ଏ ପ୍ରସିଦ୍ଧ ରାଜା ସୁରସେନ, ଏବଂ ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ପର୍ଜନ୍ୟ, ଯାହାଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ। ତେଣୁ ନନ୍ଦ ମହାରାଜ ମଧ୍ୟ ତାଙ୍କର ଭାଇ ହେବେ, ଭ୍ରାତର ପିତରୌ ଭ୍ରାତର ସ୍ୱାମୀ, ଇଏ 10 ଭାଇଙ୍କ ଛଡ଼ା ଇଏ ମଧ୍ୟ ଗୋଟେ ଭାଇ, ନନ୍ଦ ମହାରାଜ ମଧ୍ୟ ଗୋଟେ ଭାଇ ତାଙ୍କର। ଆମର ଶିଶୁବନ୍ଧ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ଭଗବାନଙ୍କର ଗୋଟେ ଲୀଳା ଚାଲିଥିଲା ଦାମୋଦର ଲୀଳା, 3 ବର୍ଷର ହେଇଥିଲା ବେଳେ ମା' ଯଶୋଦା ତାଙ୍କୁ ବାନ୍ଧିଥିଲେ, ସେତେବେଳେ କୁନ୍ତୀଦେବୀ ଯାଇଥିଲେ ବୃନ୍ଦାବନକୁ ଯାଇଥିଲେ, ଗୋକୁଳକୁ ଯାଇଥିଲେ, ଭଗବାନ ସେତେବେଳେ ଗୋକୁଳରେ ଥିଲେ, ପ୍ରଥମେ ବସୁଦେବ ନେଇକି ତାଙ୍କୁ ଗୋକୁଳରେ ରଖିକରି ଆସିଥିଲେ। ସେଇଠି ତିନି ବର୍ଷ ପର୍ଯ୍ୟନ୍ତ ଲୀଳା ହେଲା। ଅନ୍ତିମ ଲୀଳାଟା ହେଉଛି ଏଇ ଦାମୋଦର ଲୀଳା, ଯେଉଁଠିକି ଯେଉଁ ରହିଛନ୍ତି ଅକ୍ରୁଳ ଏ ସରି ଅର୍ଜୁନ ଜାମଳା ଅର୍ଜୁନ ବୃକ୍ଷକୁ ଭଙ୍ଗା ଯାଇଥିଲା ବା ଉପଟେ ଦେଇଥିଲେ ଭଗବାନ। ତାପରେ ସେଠୁ ସେ ଗଲେ ବୃନ୍ଦାବନକୁ ଗଲେ ବସଉତି, ଦ୍ୱିତୀୟ ସ୍ଥାନ ହେଲା ତାଙ୍କର ଭଗବାନଙ୍କୁ ବସଉତି, ଯେଉଁଠି ଯେଉଁ ରହିଛନ୍ତି ଆମର ପୁରୀ ଗୋବର୍ଦ୍ଧନ ସେଇ ପାଖାପାଖି, ଯେଉଁ ରହିଛନ୍ତି ଗୋବର୍ଦ୍ଧନରୁ ବୃନ୍ଦାବନ ଗଲେ ବାହାପଟ ପଡ଼ିବ ସେ ସ୍ଥାନ ବସଉତି ବୋଲି ସ୍ଥାନ, ସେଇଠି ଯାଇଥିଲେ ଭଗବାନ। ତେଣୁ ସେଠି ଚାଲିଲା ସାତ ବର୍ଷ କାଳ ଲୀଳା ଚାଲିଲା। ଗୋବର୍ଦ୍ଧନ ଧାରଣ କଲା ପରେ ଭଗବାନ ଗଲେ ପୁଣି ନନ୍ଦଗାଁକୁ। ତେଣୁ ଏଠି ନନ୍ଦଗ୍ରାମରେ ସେ ବର୍ତ୍ତମାନ ରହିଛନ୍ତି ବ୍ରଜବାସୀମାନେ। ଆମେ ଯେଉଁ ଅକ୍ରୁର ଯାଇଥିଲେ ଉଦ୍ଧବ ଯାଇଥିଲେ, ସେ ନନ୍ଦଗ୍ରାମକୁ ଯାଇଥିଲେ। ଏଭଳି ଭାବରେ ଭଗବାନ ବିଭିନ୍ନ ସ୍ଥାନକୁ ସବୁ ଯାଇଥିଲେ ବୃନ୍ଦାବନରେ। ତେଣୁ ଚିନ୍ତା କରୁଛନ୍ତି ଯେଉଁ ରହିଛନ୍ତି ଆମର କୁନ୍ତିଦେବୀ, ଚିନ୍ତା କରୁଛନ୍ତି ଭ୍ରାତରୁ ପିତରୁ ପିତା ମାତା, ତାଙ୍କର ମାତା ହେଉଛନ୍ତି କିଏ, ମାରିସା ନା କିଏ, ମାରିସା ଇଏ ହେଉଛନ୍ତି ସୁରସେନଙ୍କର ପତ୍ନୀ ମାରିସା। ଏ ନବମ ସ୍କନ୍ଧରେ ସବୁ ବଂଶାବଳୀ ସବୁ ରହିଛି, ସେଥିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛନ୍ତି ମାରିସା, ହଁ ସୁରପତ୍ନୀ ମାରିସା। ତେଣୁ ଇଏ ଯେଉଁ ରହିଛନ୍ତି ପିତରୁ ପିତା ମାତା ସୁରସେନ ମାରିସା ଏବଂ ଭ୍ରାତର ସ୍ୱାମୀ, ଭ୍ରାତର କହିଲେ ତାଙ୍କର ଦଶ ଭାଇ ଥିଲେ, ସୁରଦେବ ସୁରସେନଙ୍କ ପୁତ୍ର ହେଉଛନ୍ତି, ଦଶ ପୁତ୍ର ଥିଲେ। ବସୁଦେବ ହେଉଛନ୍ତି ମୁଖ୍ୟ, ବସୁଦେବଙ୍କର ନାମ ହେଉଛି ଆନକ ଦୁନ୍ଦୁବି, ଯେତେବେଳେ ଜନ୍ମଗ୍ରହଣ କରିଥିଲେ ତାଙ୍କର ଦେବତାମାନେ ଦୁନ୍ଦୁବି ବାଦନ କରିଥିଲେ, ସେଥିପାଇଁ ତାଙ୍କ ନାମ ହେଇଥିଲେ ଆନକ ଦୁନ୍ଦୁବି, ପ୍ରସିଦ୍ଧ ଥିଲେ, ସତ୍ୟ ବଚନ କହିବାରେ ପ୍ରସିଦ୍ଧ ଥିଲେ, ଏମିତିକି କଂସ ଭଳି ରାକ୍ଷସ ମଧ୍ୟ ତାଙ୍କର କଥାକୁ ବିଶ୍ୱାସ କରିଥିଲା। ସେ ଯେତେବେଳେ କହିଲେ ମୁଁ ମୋର ପୁତ୍ରମାନ ପ୍ରଦାନ କରିବି, ସେଥିରେ ସେ ବିଶ୍ୱାସ କଲା, ଏତେ ସତ୍ୟ ବଚନ ତାଙ୍କର ପ୍ରସିଦ୍ଧ ଥିଲା ସତ୍ୟ ବଚନ କହିବାରେ ବସୁଦେବ ସିଏ। ଏମାନେ ସେହିଭଳି ଭାବରେ ଦେବଭାଗ ଦେବଶ୍ରଭା ଆନକ ସୃଞ୍ଜୟ ଶ୍ୟାମକ କଙ୍କ ଶ୍ରମିକ ବତ୍ସକ ବୃକ ଏମାନେ ଦଶ ପୁତ୍ର ଥିଲେ, ଏମାନେ ତାଙ୍କର ଭାଇ କୁନ୍ତିଦେବୀଙ୍କର ଭାଇ ପ୍ରସିଦ୍ଧ ସବୁ, ଏମାନଙ୍କର ନାମ ନେଲେ ଜଣେ ପବିତ୍ର ହୋଇଯିବ। ତେଣୁ ବର୍ତ୍ତମାନ ଯେତେବେଳେ କହୁଛନ୍ତି ପିତର ହଉ ପିତାମା ତାଙ୍କର ସ୍ମରଣ କରୁଛନ୍ତି, ଯେଉଁ କହୁଛନ୍ତି ଅପି ସ୍ମରନ୍ତି ନ ସୌମ୍ୟ, ସେ ମଧ୍ୟ ସ୍ମରଣ କରୁଛନ୍ତି ନାହିଁ କହିବା ମାନେ ଏଇ ତାଙ୍କୁ ମଧ୍ୟ ସ୍ମରଣ କରୁଛନ୍ତି। ସ୍ମରଣଟା ହେଉଛି ଦୁଇ ପକ୍ଷରେ ରହିବ, ଗୋଟିଏ ପଟେ ରହିବ ନାହିଁ, ଭଗବାନଙ୍କୁ ଆମର ସ୍ମରଣ କଲା ମାନେ ଭଗବାନ ମଧ୍ୟ ଆମକୁ ସ୍ମରଣ କରିବେ। ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଜାମିଳ ଉପାଖ୍ୟାନରେ, ଅଜାମିଳ ଭଗବାନଙ୍କ ନାମ ନେଇଥିଲା, ସେ ତାକୁ ସେ ଯମରାଜଙ୍କର ଭୁଲ ହୋଇଯାଇଥିଲା, ଗୋଟେ ଭୁଲ ହୋଇଯାଇଥିଲା ଏଇଟା। ଅଜାମିଳ ଯେଉଁ ପୁଅକୁ ଲକ୍ଷ୍ୟ କରି ନାରାୟଣ ନାମ ନେଇଥିଲା ତାର ସେଇଟାକୁ ସେ ନୋଟ୍ କରିନଥିଲେ ଯମରାଜ, ସେଥିପାଇଁ ପଠାଇଥିଲେ ଅଜାମିଳକୁ ପଠାଇଥିଲେ। ତେଣୁ ଅଜାମିଳ ଉପାଖ୍ୟାନରେ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି। ଏସବୁ ଭାବରେ ଯମରାଜଙ୍କର ତିନି ଜଣ ଦୂତ ଏବଂ ବିଷ୍ଣୁଙ୍କର ଚାରି ଜଣ ଦୂତ ଭିତରେ ବହୁତ ଆଲୋଚନା, ଧର୍ମ ସମ୍ବାଦ, କେଉଁଟା ଧର୍ମ କେଉଁଟା ଧର୍ମ ସମସ୍ତେ ଜାଣିପାରିବେ ନାହିଁ, ଏମିତିକି ମହାଜନ୍ମ ସାଧାରଣ ମହାଜନ୍ମ ନହେଲେ କେହି ବୁଝିପାରିବେ ନାହିଁ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାନ, ଧର୍ମ ତତ୍ତ୍ୱ ହେଉଛି ବହୁତ ଗଭୀର। ସେହି ଆଲୋଚନା ପ୍ରସଙ୍ଗରେ କୁହାଯାଇଥିଲା ବିଷ୍ଣୁଙ୍କର ଦୂତମାନେ କହୁଥିଲେ, ଆମେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛୁ ଭଗବାନଙ୍କୁ ସ୍ମରଣ କରୁଛନ୍ତି ନା ନାହିଁ, ଆମେ ଜାଣିପାରୁନୁ ଭଗବାନ କ'ଣ ସ୍ମରଣ, ଆମେ ଖାଲି ଆଖି ବୁଝିକରି କି ମୁଣ୍ଡ ହଲେଇ ଏମିତି କରିକି କେତେ କ'ଣ କରିକି ସବୁ ମନକୁ କେମିତି ଲଗେଇବା ସ୍ମରଣ ଭଗବାନ ପାଖରେ କେତେ କ'ଣ ସବୁ କରୁଛନ୍ତି, କିନ୍ତୁ ଭଗବାନ ମଧ୍ୟ ଆମେ ସ୍ମରଣ କରୁଛନ୍ତି ସେଇଟା ଆମେ ଚିନ୍ତା କରୁନି। ଏଇଟା ବିଷ୍ଣୁ ଦୂତମାନେ କହିଛନ୍ତି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଆମେ ଭଗବାନଙ୍କ ସ୍ମରଣ କରୁଛେ ଯେଉଁଭଳି ଭାବରେ ହଉ ନା କାହିଁକି ଭଗବାନଙ୍କୁ ସ୍ମରଣ କରୁଛେ ମାନେ ଭଗବାନ ମଧ୍ୟ ଆମର ସ୍ମରଣ କରୁଛନ୍ତି। ଏକଥା କହିଥିଲେ ବିଷ୍ଣୁଙ୍କର ଦୂତମାନେ କହିଥିଲେ, ଏଇଟା ଆମେ ଏଇଟା ସ୍ମରଣ କରିବା କଥା, ଆମେ ମଧ୍ୟ ଭଗବାନ ସ୍ମରଣ କରୁଛନ୍ତି, ଖାଲି ଯେ ଖାଲି ଆମେ ଭଗବାନଙ୍କୁ ସ୍ମରଣ କରୁଛେ ଭଗବାନଙ୍କୁ ଭୁଲି ଯାଇଛନ୍ତି ତାଙ୍କର ଅଲଗା ଚିନ୍ତା ଚାଲିଛି ମ୍ୟାନେଜମେଣ୍ଟ ଚିନ୍ତା ନା, ଭଗବାନ ମଧ୍ୟ ଆମକୁ ସ୍ମରଣ କରୁଛନ୍ତି। ବହୁତ ସୁନ୍ଦର ଶ୍ଳୋକଟି ଅଛନ୍ତି, ସେଥିରେ କୁହାଯାଇଛି ସର୍ବେଶା ଅପି ଭଗବତା ଇଦମ୍ ଏବ ସୁନିଷ୍କୃତମ୍। ଏ ଯମରାଜଙ୍କ ଦୂତ ଏବଂ ବିଷ୍ଣୁ ଦୂତ, ଯମରାଜଙ୍କ ଦୂତ ଯଦିଓ ଧର୍ମରାଜଙ୍କ ଦୂତ, ସେମାନେ ଧର୍ମ ବିଷୟ ଜାଣିଛନ୍ତି, ବହୁତ କଥା କହିଲେ ଧର୍ମ ବିଷୟରେ, କହିଲେ ଧର୍ମ ବେଦ ପ୍ରଣୀତ ଧର୍ମ ହିଏ ଧର୍ମ ତତ୍ ବିପର୍ଯ୍ୟୟ, ବହୁତ ପ୍ରକାର ପ୍ରବଚନ ଦେଇଦେଲେ ଧର୍ମ ବିଷୟରେ, ବହୁତ ପ୍ରକାର କଥା କହିଗଲେ, ସବୁ ଜାଣିଛନ୍ତି ଧର୍ମ ବିଷୟରେ। ଏବଂ ଧର୍ମ ବିଷୟରେ ଜାଣିକିରି ଜାଣିଲେ ଇଏ ହେଉଛି ଇଏ ବହୁତ ବଡ଼ ପାପୀ, ସବୁ କ'ଣ ଅଧର୍ମ ତ ବିପର୍ଯ୍ୟୟ, ଯେଉଁଗୁଡ଼ାକ ମନା କରାଯାଇଛି ନିଷିଦ୍ଧ କର୍ମ ସବୁ, ଦିଉତଙ୍କୁ ପାହାଣଙ୍କୁ ସ୍ତ୍ରୀଙ୍କୁ ସୁନା ଇତ୍ୟାଦି ଏସବୁ କାର୍ଯ୍ୟ କରୁଥିଲେ, ତେଣୁ ଇଏ ବଡ଼ ପାପୀ, ଆମେ ତାଙ୍କୁ ନେବୁ ନର୍କକୁ ନେବୁ, ବହୁତ ପ୍ରକାର ଯନ୍ତ୍ରଣା ତାଙ୍କ ପାଇଁ ରହିଛି, ଏସବୁ କଥା କହିଲେ କହିସାରିଲା ପରେ ସେମାନେ ଭାବୁଛନ୍ତି ବୋଧେ ଇଏ ଯେଉଁ ଚାରିଜଣ ଅଛନ୍ତି କିଏ ବିଷ୍ଣୁଦୂତ ବୋଲି ସେ ଜାଣିନାହାନ୍ତି, ତାଙ୍କର ବିଷ୍ଣୁଦୂତ କେଉଁଠି ଦେଖା ହେବ, ତାଙ୍କର ବିଷ୍ଣୁଗଡ଼ ଦେଖା ହେଇପାରିବନି, ଆଉ ବିଷ୍ଣୁଦୂତ କ'ଣ ଦେଖା ହେବ, ତେଣୁ ସେ ଭାବୁଛନ୍ତି ଏମାନେ ବୋଧେ କହିବା ଠିକ୍ ଅଛି, ଆମର ଭୁଲ ହେଇଗଲା ତମେ ନେଇଯାଅ, କିନ୍ତୁ ସେମାନେ ଯେଉଁ କହିଲେ ତମେ ଧର୍ମରାଜଙ୍କ ଦୂତ ହେଇକି ଧର୍ମ କ'ଣ ଜାଣିନାହ, ଇଏ ତମେ ଯେଉଁ କହୁଛ ଏଇ ବଡ଼ ପାପୀ, ଇଏ ପାପୀ ନୁହଁ, ଇଏ ସବୁକିଛି ପାପରୁ ନିଷ୍କୃତ ହେଇଯାଇଛି, ସବୁକିଛି ପାପରୁ ପ୍ରାୟଶ୍ଚିତ କରିସାରିଛି, ହଁ ତମେ ଗୋଟିଏ ଜନ୍ମ କଥା କହୁଛ, ଇଏ କୋଟି ଜନ୍ମର ପାପରୁ ମୁକ୍ତ ହେଇଯାଇଛି, ଅୟଙ୍ଗୀ କୃତ ନିର୍ବେଶ ଜନ୍ମ କୋଟିଆ ହଁସାହ ବି, ତମେ ଗୋଟିଏ ଜନ୍ମର ପାପ କହିଲ କିନ୍ତୁ କୋଟିଏ ଜନ୍ମର ପାପରେ ମୁକ୍ତ ହେଇଯାଇଛନ୍ତି, କେତେବେଳେ ନା ଯତ୍ ବ୍ୟାଜହାର ବିବସୋ ନାମ ସ୍ୱସ୍ତାୟନ ଘରେ, ଯେତେବେଳେ ସେ ବିବସ ଭାବରେ ଭଗବାନଙ୍କର ନାମ ହରିଙ୍କର ନାମ ନେଇଥିଲେ, ସ୍ୱସ୍ତାୟନ ସବୁକିଛି ମଙ୍ଗଳ ପ୍ରଦାନ କରିବ, ସେହି ପ୍ରସଙ୍ଗରେ ସେ କହିଥିଲେ କଥା ସର୍ବେଷାମ ଅପି ଅଗବତାମ, ଯେତେ ପ୍ରକାର ପାପ ରହିଛି, ପାପର ବିଭିନ୍ନ ପ୍ରକାର ସ୍ତର ରହିଛି, ପାପ ମହାପାପ ଅତି ପାପ ସବୁ ରହିଛି, କେଉଁଠି ରହିଛି ସେଇଟା ମୁଁ ବର୍ଣ୍ଣ କରୁଥିଲି, ହଁ ଚାରି ପ୍ରକାର ପାପ ରହିଛି, ଚେତନ ଚର୍ଚ୍ଚା ମୃତ୍ୟୁ ବର୍ଣ୍ଣନା କରାଯାଏ, ସେଇଟା ଜୋଇ କହି କହେ କରେ ସ୍ମରଣ, ଚାରିବିଧ ତାପ ତାର କରେ ସମ୍ଭରଣ, ଚେତନ ଚର୍ଚ୍ଚା ମୃତ୍ୟୁ ବର୍ଣ୍ଣନା କରାଯାଇଛି, ଏ ଯେଉଁ ରହିଛି ପାପ ମହାପାତକ ଅତିପାତକ ଉରୁପାତକ, ଏହିଭଳି ଭାବରେ ବହୁତ ପ୍ରକାର ପାପ ରହିଛି, ସେ ଯେଉଁ ରହିଛି ସର୍ବେଷାମ ଅପି ଅଗବତାମ, ସବୁ ପ୍ରକାର ପାପ ଜଣେ ବ୍ୟକ୍ତି ହେଲେ ମଧ୍ୟ, ପାପୀ ବ୍ୟକ୍ତି ହେଲେ ମଧ୍ୟ, ଇଦମେବ ସୁନିଷ୍କୃତମ, ଏଇଟା ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ, ସୁନିଷ୍କୃତମ, ଆଠାରୁ ଆଉ ଉନ୍ନତ କିଛି ନିଷ୍କୃତି ନାହିଁ ବା ଉନ୍ନତ କିଛି ପ୍ରାୟଶ୍ଚିତ ନାହିଁ, କ'ଣ ସେଇଟା ନା ନାମ ବ୍ୟାହରଣ ବିଷ୍ଣୁ, ବିଷ୍ଣୁଙ୍କର ନାମ ଉଚ୍ଚାରଣ କଲେ ଯତ୍ ତତ୍ ବିଷୟାମତୀ, ଭଗବାନଙ୍କର ନାମ ଯେତେବେଳେ ଉଚ୍ଚାରଣ କରୁଛନ୍ତି ସେତେବେଳେ ବିଷ୍ଣୁ କ'ଣ ଚିନ୍ତା କରୁଛନ୍ତି ନା ତତ୍ ବିଷୟାମତୀ, ତାଙ୍କ ବିଷୟରେ ଭଗବାନଙ୍କର ମତି ହେଉଛି, କ'ଣ ମତି ହେଉଛି, ଶ୍ରୀଧର ସ୍ୱାମୀ ତାଙ୍କର ଟୀକାର ନାମ ଉଚ୍ଚାରକ ପୁରୁଷ ବିଷୟ ସେଇଭଳି ଭାବେ ମତି ହେବ, ଆମେ ଯେତେବେଳେ ଭଗବାନ ସ୍ମରଣ କରୁଛୁ ଭଗବାନ ଆମ କଥା ଚିନ୍ତା କରୁଛନ୍ତି, ସେଠି କ'ଣ ଚିନ୍ତା କରୁଛନ୍ତି ନା ମଧ୍ୟ ୟଂ, ଇଏ ହେଉଛନ୍ତି ମୋର ବ୍ୟକ୍ତି, ମଧ୍ୟ ୟଂ ମାୟା ସର୍ବତୋ ରକ୍ଷଣେ ଇତି, ମୁଁ ଆକୁ ପୂର୍ଣ୍ଣ ଭାବେ ରକ୍ଷା କରିବି, ଏଇଭଳି ଭାବରେ ବିଷ୍ଣୁର ମତି ଭବତୀ, ବିଷ୍ଣୁଙ୍କର ମତି ହୁଏ, ଏଇଟା ସୁଦର୍ଶନ କହିଛନ୍ତି ତାଙ୍କ ଟୀକାରେ, ତେଣୁ ଆମେ ଜଣେ ଯେତେବେଳେ ସ୍ମରଣ କରୁଛେ ମାନେ ଏଇଟା ଗୋଟେ କହନ୍ତି ଟେଲିପାଥି ମୋତେ କୁହାଯାଏ, ଟେଲିପାଥି ଜଣଙ୍କ କଥା ଆମେ ସ୍ମରଣ କରୁଛେ ମାନେ ସିଏ ମଧ୍ୟ ଆମକୁ ସ୍ମରଣ କରିବେ, ଆମର କଥାରେ ଅଛି ଯେତେବେଳେ ହାକୁଡ଼ି ମାରୁଛି ସେତେବେଳେ କିଏ ସ୍ମରଣ କରୁଛି ବୋଲି କୁହାଯାଏ, ଆମେ ଜଣଙ୍କୁ ସ୍ମରଣ କରୁଛେ ମାନେ ସେ ସବୁ ସ୍ମରଣ ଟେଲିପାଥି ବୋଲି କୁହାଯାଏ, ଏଇଟାକୁ ତାଙ୍କ ସ୍ମରଣ କରୁଛେ, ତେଣୁ ଇଏ ଯେତେବେଳେ ସ୍ମରଣ କରୁଛନ୍ତି ସେମାନେ ମଧ୍ୟ ଆଙ୍କୁ ସ୍ମରଣ କରୁଛନ୍ତି, କାରଣ ଭଗବାନ ପଠାଇଛନ୍ତି ତାଙ୍କୁ, ତେଣୁ ଏମାନେ ସବୁ ଖବର ଅଛି ତାଙ୍କର ମଥୁରାରେ, ଯେ ପଠାଇଲେ ଭଗବାନ ଯାହା ତୁମେ ଅକ୍ରୁର ଯାହା ଦଶମ ସ୍କନ୍ଧ 48 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି, କୃଷ୍ଣ ବଳରାମ ଏବଂ ଯେଉଁ ଉଦ୍ଧବ ଏସବୁ ଯାଇକି ତାଙ୍କୁ ପଠାଇକିରି ଆସିଲେ, ତାପରେ ସେ ଫେରିଲେ ନିଜ ଗୃହକୁ ଫେରିଲେ, ହଁ ଏବେ ସେସବୁ ଆଲୋଚନା ଚାଲିଛି, ସେ ଏମିତି ସେ ଯାଇଛନ୍ତି ଅକ୍ରୁର ଯାଇଛନ୍ତି, ଅକ୍ରୁର ବର୍ତ୍ତମାନ ପଠାଇଛି, ଯାଇଛି ସେମାନେ ହସ୍ତିନାପୁରକୁ ଯିବେ, ତେଣୁ ସେମାନେ ମଧ୍ୟ ଚିନ୍ତା କରୁଛନ୍ତି କୁନ୍ତିଙ୍କ ବିଷୟରେ, ପଶୁଦେବଙ୍କ ବିଷୟରେ, ଏ କୁନ୍ତିଙ୍କର ପୁତ୍ରମାନଙ୍କ ବିଷୟରେ, ଏମାନେ ସମସ୍ତ ବିଷୟରେ ଚିନ୍ତା କରୁଛନ୍ତି ସେମାନେ, ତେଣୁ ବର୍ତ୍ତମାନ କୁନ୍ତି ମଧ୍ୟ ତାଙ୍କ କଥା ଚିନ୍ତା କରୁଛନ୍ତି, ଅପି ସ୍ମରନ୍ତି ନ କୃଷ୍ଣ, ସେ କ'ଣ ଅପି କ'ଣ ଅପି ସ୍ମରନ୍ତି ନ ସୌମ୍ୟ, ଏ ସୌମ୍ୟ ତାକୁ ଦେଖିକିରି ଏତେ ଆନନ୍ଦିତ ହେଇଯାଉଛନ୍ତି, ସେମିତି ସୌମ୍ୟ ବୋଲି ସମ୍ବୋଧନ କରୁଛନ୍ତି, ଏ ଭାବର କଥା ତାଙ୍କର, ସେ ଭାବରେ ଏଇ ଶବ୍ଦଟି ଆସିଲା, ଅକ୍ରୁରଙ୍କର ବହୁତ ନାମ କୁହାଯାଇପାରିବ ଅକ୍ରୁରଙ୍କୁ, ସୌମ୍ୟ ବୋଲି କାହିଁକି କହିଲେ ନା ସେହିଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଶାନ୍ତି ପ୍ରାପ୍ତ ହେଉଛନ୍ତି, ସେଥିପାଇଁ ସୌମ୍ୟ ଶବ୍ଦ ଉଚ୍ଚାରଣ କଲେ ତାଙ୍କୁ, ଅକ୍ରୁର କରିପାରିଥାନ୍ତେ, ଚାଚା କହିପାରିଥାନ୍ତେ, ବା ଯାହା ହଉ ଯାହା ହଉ ସମ୍ବନ୍ଧ ଯେଉଁ ରହିଛି ବାପାଙ୍କର ଭାଇ ଭାଇ, ସିଏ ମଧ୍ୟ ଗୋଟେ ଭାଇ ଅକ୍ରୁର, ଏବଂ ସଫଳଙ୍କ ପୁତ୍ର କି କ'ଣ ଗାନ୍ଧିନୀ ସୂତ, ତା ପୂର୍ବରୁ ବର୍ଣ୍ଣନା କରାଯାଇଛି କେତେ କ'ଣ କିଏ କେଉଁ ଆଡ୍ରେସ୍ କରୁଛନ୍ତି ଅକ୍ରୁରଙ୍କୁ, କିନ୍ତୁ ଇଏ ତାଙ୍କୁ ସମ୍ବୋଧନ କଲେ ସୌମ୍ୟ, କାହିଁକିନା ସେହିଭଳି ଭାବରେ ସେ ଶାନ୍ତି ପ୍ରାପ୍ତ ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ତେଣୁ ସୌମ୍ୟ ଉଚ୍ଚାରଣ କଲେ ପିତର ଭ୍ରାତର ଏଇମାନେ ସବୁ ପିତା ତାଙ୍କର ପିତା ହେଉଛନ୍ତି କିଏ ମା ମା ହେଉଛନ୍ତି ମାରିସା ପୁତ୍ର ପିତା ହେଉଛନ୍ତି ସୁର ସୁରସେନ ଇଏ ହେଉଛନ୍ତି ଦେବବିଡ଼ଙ୍କ ପୁତ୍ର ଦେବବିଡ଼ଙ୍କର କ୍ଷତ୍ରପତ୍ନୀଙ୍କ ଗର୍ଭରେ ଆସୁଛନ୍ତି ସୁରସେନ ଆଉ ଯେଉଁ ରହିଛନ୍ତି ବୈଶ୍ୟପତ୍ନୀଙ୍କ ଗର୍ଭରେ ଆସୁଛନ୍ତି ପର୍ଜନ୍ୟ ତେଣୁ ପିତରକୁ କହିଲେ ପର୍ଜନ୍ୟଙ୍କର ମଧ୍ୟ ଚିନ୍ତା କରୁଛନ୍ତି ସେ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ ତେଣୁ ଭ୍ରାତା କହିଲେ ଦଶ ଭାଇଙ୍କ ଛଡ଼ା ଏମାନେ ମଧ୍ୟ ଜଣେ ମା ଭାଇ ନନ୍ଦ ନନ୍ଦ ମଧ୍ୟ ସେମାନେ ମଧ୍ୟ ନନ୍ଦ ଉପାନନ୍ଦ ଇତ୍ୟାଦି କେତେ ପାଞ୍ଚ ଭାଇନେ କେତେ ଅଛନ୍ତି ତାଙ୍କ କଥା ସବୁ ମନେ ପଡ଼ୁଛି ତେଣୁ ପିତରକୁ ଗଲେ ଭ୍ରାତର ସମୟ ବିଶେଷ ଭାବରେ ସୁରଙ୍କର ଯେଉଁ ଦଶ ଜଣ ପୁତ୍ର ଅଛନ୍ତି ଏମାନେ ହେଉଛନ୍ତି ଏହିଭଳି ଭାବ ବସୁଦେବ ଦେବଭାଗ ଦେବଶ୍ରବା ଆନକ ସଞ୍ଜୟ ଶ୍ୟାମକ କଙ୍କ ଶମିକ ବର୍ଷକ ବୃକ ଆମେ ମନେ ରଖିପାରୁନେ କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ଭାଗବତ ସେ ବହି ଲେଖା ନୋଟ୍ ରଖିନଥିଲେ ସବୁ ମନେ ରଖିଥିଲେ କାହାର କିଏ ପୁତ୍ର ତାଙ୍କର ପୁତ୍ର ତାଙ୍କର ପୁତ୍ର ଆମେ ଚିନ୍ତା କରିପାରିବା ନାହିଁ ବର୍ତ୍ତମାନ ମଧ୍ୟ ଆମର ସୁଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ଯେତିକି ଶ୍ଳୋକ ଜାଣିଛନ୍ତି ସେ ଭାଗବତ କହିଲା ବେଳେ ସେ ବହି ଦେଖନ୍ତି ନାହିଁ ସବୁ ମନକୁ କହନ୍ତି ଏଭଳି ରହିଛନ୍ତି ମନେ ରଖିବା ପାଇଁ ବ୍ୟକ୍ତି ସବୁ ରହିଛନ୍ତି ଶ୍ରୁତିଧର ଯେତେବେଳେ ମହାପ୍ରଭୁ ଲୀଳା ଚାଲିଥିଲା ସେ ସମୟରେ କେଶବ କାଶ୍ମୀର ଆସିଥିଲେ କେଶବ କାଶ୍ମୀର ଏତେ ବିଦ୍ୱାନ ପଣ୍ଡିତ ଥିଲେ ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଥିଲେ ଜୁହାରେ ତାଙ୍କର ସରସ୍ୱତୀ ଦେବୀ ବସିଥିଲେ ଯାହା କହିବେ ସବୁ ଅଳଙ୍କାର ଇତ୍ୟାଦି ବହୁତ ଉନ୍ନତ ସାହିତ୍ୟ ସବୁ କହୁଥିଲେ ବିଦ୍ୱାନ ପଣ୍ଡିତ ଥିଲେ ଯେତେ କାଶ୍ମୀରରୁ ଆସିକରି ଯେତେ ସବୁ କାଶୀ ଇତ୍ୟାଦି ଯେତେ ସବୁ ରହିଛନ୍ତି ପଣ୍ଡିତମାନଙ୍କୁ ସବୁ ହରି ହରିକି ଆସିଥିଲେ ଯେତେବେଳେ ନବଦ୍ୱୀପରେ ଆସିଗଲେ ନବଦ୍ୱୀପର ପଣ୍ଡିତମାନଙ୍କୁ ଚିନ୍ତା ପଡ଼ିଗଲା କ'ଣ କରିବା ଇଏ ତ ବିଦ୍ୱାନ ପଣ୍ଡିତ ସମସ୍ତେ ହାରିଯିବା ତେଣୁ ସେମାନେ ଚିନ୍ତା କରୁଛନ୍ତି ଆମର ଯେଉଁ ନିମାଇ ପଣ୍ଡିତ ଅଛନ୍ତି ତାଙ୍କ ସହିତ ଆଗ ଆଗ କଥା ହେଇଯାଉ ତାପରେ ଦେଖିବା କ'ଣ ହେଉଛି ନିମାଇ ପଣ୍ଡିତଙ୍କ ସହିତ ଯେତେବେଳେ କଥା ହେଉଛନ୍ତି ସେହି ସମୟରେ କଥା ଆସୁଛି ବିଦ୍ୱାନ ପଣ୍ଡିତ ନିମାଇ ପଣ୍ଡିତ ଯାଇକରି ଗଙ୍ଗା ନଦୀ ତଟରେ ସନ୍ଧ୍ୟାବେଳ ହୋଇଯାଇଛି ଇଏ ଚାହୁଁଛନ୍ତି ତାଙ୍କୁ ଦେଖା କରିବେ କିନ୍ତୁ ଦେଖା କରିପାରୁନାହାନ୍ତି ଭଗବାନଙ୍କ ଇଚ୍ଛା ନହେଲେ ଜଣେ ଭଗବାନ ଦର୍ଶନ କରିପାରିବ ନାହିଁ ଭଗବାନ କୃପା ନହେଲେ ଭଗବାନ କଥା କହିହେବ ନାହିଁ ତାଙ୍କ କଥା ଶୁଣିହେବ ନାହିଁ ଏସବୁ ଭଗବାନ କୃପା ଉପରେ ନିର୍ଭର କରୁଛି ତେଣୁ ଯେତେବେଳେ ସନ୍ଧ୍ୟାବେଳେ ଚେଷ୍ଟା ଦର୍ଶନ ମିଳିଗଲା ଭଗବାନ ଜାଣନ୍ତି ଆଉ ଇଏ ମଧ୍ୟ ଜାଣିପାରିଲେ ତାଙ୍କ ପ୍ରଭାବରୁ ଇଏ ହେଉଛନ୍ତି ନିମାଇ ପଣ୍ଡିତ ଶୁଣୁଥିଲେ ତାଙ୍କ ବିଷୟରେ ପୃଥିବୀ ବିଖ୍ୟାତ ଥିଲେ ନିମାଇ ପଣ୍ଡିତ ଭଗବାନ ଯିଏ ଆସେ ଭଗବାନ ଯଶ ରହିଛି ନା ଭଗବାନଙ୍କ ଯଶ ସାରା ପୃଥିବୀ ବ୍ୟାପିଯିବ କାରଣ ପୃଥିବୀ କ'ଣ ତ୍ରିଲୋକରେ ବ୍ୟାପିକି ରହିବ ଭଗବାନଙ୍କ ଯଶ ଚୈତନ୍ୟ ମହାପ୍ରଭୁଙ୍କ ଯଶ ତ୍ରିଲୋକରେ ବ୍ୟାପିଛି ଯାହା ହଉ ଆଜି ଦେଖା ହେଇଗଲା ସୌଭାଗ୍ୟ ଆଲୋଚନା କଲେ ଆଲୋଚନା କଲାବେଳକୁ ସେ ତାଙ୍କୁ ସମ୍ମାନ କରିକି କହିଲେ ବସନ୍ତୁ ଆଉ ମୁଁ ଶୁଣୁଛି ଆପଣ ବହୁତ ବିଦ୍ୱାନ ପଣ୍ଡିତ ଆପଣ କିଛି କବିତା ଗାନ କରନ୍ତୁ ଗଙ୍ଗାଦେବୀ ଏଠି ରହିଛନ୍ତି ଗଙ୍ଗାଦେବୀଙ୍କର ମହିମା ବିଷୟରେ କିଛି ସଙ୍ଗୀତ କିଛି କାବ୍ୟ ରଚନା କରନ୍ତୁ ବା କିଛି କୁହନ୍ତୁ ଇଏ ଶୁଣିକରି ବହୁତ ଆନନ୍ଦିତ ହେଇଗଲେ ତାଙ୍କର ତ ପାଣ୍ଡିତ୍ୟ ଦେଖିବା ପାଇଁ ଅଛି ଗର୍ବ ରହିଛି ଆମେ କାଲି ଗତକାଲି କହୁଥିଲେ ପାଣ୍ଡବମାନଙ୍କ କଥା ସବୁଠାରୁ ବଡ଼ ଗୁଣ ହେଉଛି ତାଙ୍କ ପ୍ରଶ୍ରୟ ଏଇ ହେଉଛି ନମ୍ରତା କିନ୍ତୁ ଯେଉଁମାନେ ବିଦ୍ୟା ରହିଛି ସେମାନେ ବିନମ୍ର ହୋଇପାରନ୍ତି ନାହିଁ ସେମାନେ ବହୁତ ଗର୍ବ ହେଇଯାଏ ତାଙ୍କର ଏଇ ତାଙ୍କର ଏଇଭଳି ଭାବରେ ଗର୍ବ ହୋଇଥିଲା ତେଣୁ ବହୁତ ଆନନ୍ଦରେ ଘଣ୍ଟାକ ଭିତରେ ଶହେଟି ଶ୍ଳୋକ କହିଦେଇଗଲେ ଯେଉଁଟା ଶ୍ଳୋକ ଆଉ କେଉଁଠୁ ସେ ଶୁଣିକିରି ମନେ ରଖିଛନ୍ତି ବା ପଢ଼ିକିରି ମନେ ରଖିଛନ୍ତି ବା ତା ନୁହଁ କୌଣସି ଶାସ୍ତ୍ରରେ ନାହିଁ ନିଜେ ସାଙ୍ଗେ ସାଙ୍ଗେ ରଚନା କଲେ ସାଙ୍ଗେ ସାଙ୍ଗେ କହିଲେ କେତେ ପ୍ରତିଭା ତାଙ୍କର ଦେଖନ୍ତୁ କୌଣସି କରେକ୍ସନ୍ ନାହିଁ କିଛି ନାହିଁ ଭଗବାନ ଯେଉଁ କଥା କହୁଛନ୍ତି ଭଗବାନ ଗୀତାରେ କ'ଣ କେଉଁଠି ନୋଟ୍ କରି ରଖିଥିଲେ ମୁଁ କହିବି ବୋଲି ସାଙ୍ଗେ ସାଙ୍ଗେ ଭଗବାନ କହୁଛନ୍ତି ଭଗବାନ ସିଏ ସବୁ ଜ୍ଞାନ ରହିଛି ଭଗବାନଙ୍କ କୃପା ପ୍ରାପ୍ତ ହେଲେ ଆଉ ଜଣେ ମଧ୍ୟ ସେଇଭଳି ଭାବରେ ରଚନା କରିପାରିବେ ଏ ସରସ୍ୱତୀ ଦେବୀଙ୍କ କୃପାରେ ଏଇଭଳି ଭାବରେ ରଚନା କରୁଥିଲେ ଶହେ ଘଣ୍ଟା ଭିତରେ ଶହେଟି ଶ୍ଳୋକ କହିଗଲେ ବହୁତ ଜୋରରେ କହିଦେଇଗଲେ ଝଞ୍ଜାବାଦ ବୋଲି କୁହାଯାଇଛି ଯେତେବେଳେ ଶୁଣିଲେ ଇଏ ଭାବୁଛନ୍ତି ଇଏ କ'ଣ ମନେ ରଖିବାରେ ଛୋଟ ପିଲା ତୁମେ ତ ଗ୍ରାମାର ପଢ଼ୁଛ ଏସବୁ ସାହିତ୍ୟ ବହୁତ ଉନ୍ନତ ସ୍ଥିତି ଅଳଙ୍କାର ଇତ୍ୟାଦି ରହିଛି ତୁମେ କ'ଣ ଜାଣିବ ସେ କହିଲେ ଗୋଟେ ଶ୍ଳୋକକୁ ଉଦ୍ଧାର କରିଦେଲେ ଶହେଟି ଶ୍ଳୋକରୁ ଗୋଟେ ଶ୍ଳୋକ ମହତ୍ତ୍ୱଂ ଗଙ୍ଗାୟାଂ ଗୋଟେ ଶ୍ଳୋକ ରହିଛି ତା ଭିତରେ ମହତ୍ତ୍ୱଂ ଗଙ୍ଗାୟାଂ ଯେଉଁ ରହିଛି ଏ ଶ୍ଳୋକଟି ଯେତେବେଳେ କହିଦେଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ଏ ଶ୍ଳୋକ ତ ମୁଁ ଯେଉଁ କହିଲି ଏ ତ ନୂଆ ନୂଆ ଫାଷ୍ଟ କହିକିରି ଏଠି କହିଲି ଏଇଟା କେଉଁଠି ଶାସ୍ତ୍ରରେ ନାହିଁ ତୁମେ କେମିତି ମନେ ରଖିପାରିଲ ସିଏ କହିଲେ ଆପଣ ଯେଉଁଭଳି ଭାବରେ ସ୍ମରଣ କ'ଣ କାବ୍ୟ ରଚନା କରିପାରୁଛନ୍ତି, କାହାର ତାଙ୍କରି ସେଇଭଳି ଭାବରେ କୃପାରେ, ଦେବଙ୍କ କୃପାରେ ସିଏ ମଧ୍ୟ ସବୁ ମନେ ରଖିପାରେ। ସତ୍ୟ ତ୍ରତ୍ୟ ଦ୍ୱାପର ଯୁଗରେ ଶ୍ରୁତିଶକ୍ତି ସ୍ମୃତିଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ମନେ ରଖି ଦେଉଥିଲେ। କଳି ଯୁଗରେ ଆସ୍ତେ ଆସ୍ତେ ଡାଉନଫଲ ହେଇଯାଉ। ଆମେ ଆଜି ଯଦି ଡିକ୍ଲେୟାର କରିଥିବା କିଏ ଆସନ୍ତା କାଲି କହିବେ, କାଲି ମନେ ପଡ଼ୁନାହିଁ ଆମର। ସେଥିପାଇଁ ଆମକୁ ସାହାଯ୍ୟ କରୁଛନ୍ତି କମ୍ପ୍ୟୁଟର, ଆମେ ଲେଖିଦେଉଛେ ଇଏ କହିବେ, ମନେ ପଡ଼ୁନାହିଁ କିଏ କହିବ। ଆମର କଳି କଳି ଯୁଗରେ ଆସ୍ତେ ଆସ୍ତେ କମି କମିକା ଯିବ, କମିଯାଇଛି ଆଉ କମିବ ନାହିଁ ତା ନୁହଁ। ଦିନ ତତସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳିନ ବଳିନ ରାଜନ ନକ୍ଷନ୍ତି ଆଇ ବଳ ସ୍ମୃତି। ଏ ଆଠଟି ଜିନିଷ କମି କମିକା ଯିବ, ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଦିନକୁ ଦିନ ଅନୁଦିନ ପ୍ରତିଦିନ, ଆଜି ଯେତିକି ଅଛି କାଲି ଆହୁରି କମିବ, ଆହୁରି କମିବ, ଆହୁରି କମିବ, ଏଇଭଳି ଭାବରେ ଚାଲିବ। ଯେତେବେଳେ କୁହାଯାଉଛି କ'ଣ ତ୍ରିଶ ବିଂଶତି ପରମାୟୁ କଳ ଲୁଣା, କଳି ଯୁଗରେ ଯଦି ପଚାଶ ବର୍ଷ ହେଇଯିବ ସେ ସବୁଠାରୁ ଓଲ୍ଡ ମ୍ୟାନ୍, ଗ୍ରାଣ୍ଡ ଓଲ୍ଡ ମ୍ୟାନ୍ ଅଫ୍ ଦି ଏଜ୍ ବୋଲି କୁହାଯିବ। ଏସବୁ କଥା ରହିଛି। ତେଣୁ ଏସବୁ ମନେ ରଖିବା ସ୍ମୃତି ଶକ୍ତି, ଏସବୁ କଥା ଭଗବାନ ତାଙ୍କ ସହିତ ଆଲୋଚନା କଲେ, ବହୁତ କଥା କହିଲେ। ଦୋଷ ନା ଦୋଷ ମୋର ଏଇଟା ବହୁତ ଉନ୍ନତ ସାହିତ୍ୟ, ଏଇଟା ବହୁତ ସବୁ ରହିଛି, ଅଳଙ୍କାର ଇତ୍ୟାଦି ରହିଛି, ତମେ ଗ୍ରାମାର ପଢ଼ୁଛ, ତମେ କ'ଣ ଜାଣିବ ସେସବୁ କଥା ନା? ମୁଁ ନ ଜାଣିଲେ ମଧ୍ୟ ମୁଁ ଶୁଣିଛି, ମହାପ୍ରଭୁ କହିଲେ, ଏସବୁ ଆଲୋଚନା ହେଲା, ବହୁତ କଥା ରହିଛି। ତା ଦେହରେ ଗୋଟିଏ ବହୁତ ପ୍ରକାର ଦୋଷ ରହିଛି, ଆମେ ଖାଲି ଗୋଟିଏ ଦୋଷ କହିବା କଥା ପ୍ରସଙ୍ଗରେ ରହିଛି। ଭବାନୀ ଭର୍ତ୍ତୁ ଶବ୍ଦ ବ୍ୟବହାର କଲେ, ଭବାନୀ ଭର୍ତ୍ତୁ, ଭବାନୀ ଭର୍ତ୍ତୁ ଅର୍ଥ ଭବାନୀ କହିଲେ ଶିବଜୀଙ୍କର ପତ୍ନୀ, ଭବାନୀ ତାଙ୍କର, ଭର୍ତ୍ତୁ କହିଲେ ତାଙ୍କ ସ୍ୱାମୀ। ଏ ଯେଉଁ ଶବ୍ଦଟି କହିଲେ ତା'ର ଗୋଟେ ଦୋଷ ହେଇଗଲା, କ'ଣ ନା ଭବାନୀ ଭର୍ତ୍ତୁ କହିଲେ, ଭବାନୀ ଅର୍ଥ ହେଉଛି ଶିବଜୀଙ୍କର ପୁତ୍ର, ଭବଙ୍କର ପତ୍ନୀ ହେଉଛନ୍ତି ଭବାନୀ। ଭବାନୀ ଭର୍ତ୍ତୁ ଯେଉଁ କହିଲେ ଭବାନୀଙ୍କର ଆଉ ଜଣେ ସ୍ୱାମୀ ଅଛନ୍ତି ଶିବଙ୍କ ଛଡ଼ା, ଏଇଟା ବୁଝାଉଛି, ଇଏ ଗୋଟେ ଦୋଷ ହେଇଗଲା। ଏଇଭଳି ଭାବରେ ଯେତେବେଳେ ଦୋଷ କହିଦେଲେ ସେ ହତବାକ ହେଇଗଲେ। ସେ ବଡ଼ ବଡ଼ ପଣ୍ଡିତଙ୍କୁ ସବୁ ହରେଇକିରି ଆସିଥିଲେ, ଏ ସାମାନ୍ୟ ବାର ତେର ବର୍ଷର ବାଳକ ଇଏ, ତାଙ୍କ ପାଖରେ ମୁଁ ହାରିଗଲି, ଏଇଭଳି ଭାବରେ ନିଜକୁ ବହୁତ ଧିକାର କରିଛନ୍ତି। ଆସି ସରସ୍ୱତୀ ଦେବଙ୍କ ପାଖରେ ପିଲାମାନେ ସବୁ ହସିଲେ, ଭଗବାନ କହିଲେ ନା ନା, ତାଙ୍କ ପର କଥା ହେବା, ତାଙ୍କ ସହିତ ଶାସ୍ତ୍ର ଆଲୋଚନା ହେବ, ବହୁତ ବିଦ୍ୱାନ ବ୍ୟକ୍ତି ସେ। ଏଭଳି ଭାବରେ ତାଙ୍କୁ ଇଏ କଲେ, ସରସ୍ୱତୀ ଦେବୀ ତାଙ୍କୁ ସ୍ୱପ୍ନରେ କହିଲେ, ଯାହାଙ୍କ ପାଖରେ ତମେ ହାରିଲ ସିଏ ହେଉଛନ୍ତି ତମ ମୋର ସ୍ୱାମୀ, ତାଙ୍କର ଶରଣ ନିଅ, ବିଦ୍ୟାର ଫଳ ହେଉଛି ଏଇଟା, ସେଇ ତ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ। କୃଷ୍ଣ ପଦେ ଯଦି ରତିମତି ହଏ, ଭଗବାନ ପାଦ ପଦ୍ମରେ ଯଦି ଆମର ରତି ରହିଲା, ଇଏ ବିଦ୍ୟାର ଫଳ। ଯେତେ ବିଦ୍ୟା ଅଛି ସା ବିଦ୍ୟା, ଏଇଟା ଭଗବତ ଗୀତାରେ ଭଗବାନ ପଣ୍ଡିତ କହିଛନ୍ତି, ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ, ଯେତେ ବିଦ୍ୟା ଅଛି ଭୌତିକ ବିଦ୍ୟା ସବୁ ଜଡ଼ ବିଦ୍ୟା, ଏସବୁ ମାୟା, ଏସବୁ ଅବିଦ୍ୟା। ପ୍ରକୃତ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ଭଗବାନଙ୍କ ସମ୍ବନ୍ଧୀୟ ବିଦ୍ୟା। ତେଣୁ ଏଇ ଯେଉଁ କଥା ରହିଛି ସବୁ ସ୍ମରଣ କରିବେ ବା ମନେ ରଖିପାରିବେ, ସେଇଟା ଆମେ ଭୁଲି ଯାଉଛୁ, ଆସ୍ତେ କମି କମିକା ଯାଉଛି। କିନ୍ତୁ ଯାହା ହେଉ, ଆମେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛେ, ଭଗବାନ ମଧ୍ୟ ଆମକୁ ସ୍ମରଣ କରୁଛନ୍ତି, ଏଇଟା ବଡ଼ ଆନନ୍ଦର କଥା। ଭଗବାନ ଚିନ୍ତା କରୁଛନ୍ତି କ'ଣ ନା, ମଧ୍ୟୋୟଂ ଇଏ ବ୍ୟକ୍ତି ମୋର ମଧ୍ୟୋୟଂ ଏବଂ ମୟା ସର୍ବତୋରକ୍ଷଣ, ମୋ ଦ୍ୱାରା ଇଏ ପୂର୍ଣ୍ଣ ଭାବରେ ସୁରକ୍ଷିତ ହେବେ, ରକ୍ଷା କରିବେ ତାକୁ। ଇତି ମତି ଭବତି, ଭଗବାନଙ୍କର ବିଷ୍ଣୁଙ୍କର ମତି ଏଇଟା ହୁଏ, ଏଇଟା ସୁଦର୍ଶନ ଟୀକାରେ କହିଛନ୍ତି। ତେଣୁ ଏଇଭଳି ଭାବରେ ଆମେ ଯେତେବେଳେ ଜଣଙ୍କୁ ସ୍ମରଣ କରୁଛେ, ସେ ମଧ୍ୟ ଆମକୁ ସ୍ମରଣ କରିବେ, ଏ ଟେଲିପାଥି ବୋଲି କୁହାଯାଏ ମଧ୍ୟ ଏଇଟାକୁ। ତେଣୁ ଏମାନେ ସବୁ ସ୍ମରଣ କରୁଛନ୍ତି। ଏସବୁ ତାଙ୍କର ପିତା ଭାଇମାନେ ସବୁ ଥିଲେ, ଭଉଣୀ ଥିଲେ, ପାଞ୍ଚ ଜଣ ଭଉଣୀ, ଇଏ କୁନ୍ତୀ, ଯଦିଓ ତାଙ୍କ ନାଁ ହେଉଛି ପୃଥା, ସୁରସେନଙ୍କର କନ୍ୟା, କିନ୍ତୁ ସିଏ ତାଙ୍କର ବନ୍ଧୁ କୁନ୍ତୀଙ୍କୁ ଦେଇଥିଲେ, ତେଣୁ ତାଙ୍କ କୁନ୍ତୀ ଭୋଜକୁ ଦେଇଥିଲେ, ସେଥିପାଇଁ ତାଙ୍କ ନାଁ ହେଇଥିଲା କୁନ୍ତୀ। ତେଣୁ ଇଏ ଯେଉଁ ପାଞ୍ଚ ଭଉଣୀ ଥିଲେ, ପୃଥା, ଶ୍ରୁତଦେବୀ, ଶ୍ରୁତକୀର୍ତ୍ତି, ଶ୍ରୁତଶ୍ରଭା ଏବଂ ରାଜାଦି ଦେବୀ, ଏମାନେ ପାଞ୍ଚ ଜଣ, ଏମାନେ ହେଉଛନ୍ତି ପାଞ୍ଚ ଭଉଣୀ। ଏ ପାଞ୍ଚ ଭଉଣୀରୁ ଯେଉଁ ଏ ଯେଉଁ କହିଲେ ନା, ପିତରୌ ଭ୍ରାତରସ୍ୟମେ, ମୋର ଭାଇମାନଙ୍କର ମୋତେ ସ୍ମରଣ କରୁଛନ୍ତି କି, ଭଗିନିଓ ଭ୍ରାତୃପୁତ୍ରାସ, ଭଗିନିଓ ଭଗିନୀ ପାଞ୍ଚ ଜଣ, ସବୁ ଚାରି ଜଣ ଅଛନ୍ତି, ଇଏ ମିଶିକି ପାଞ୍ଚରେ ଭଗିନୀମାନେ ସବୁ ସେଠି ତ ନାହାନ୍ତି, କିଏ କେଉଁଠି ସବୁ ରହିଛନ୍ତି, ଏମାନେ ସବୁ ମଧ୍ୟ ବହୁତ ଉନ୍ନତ ସ୍ଥିତିର। ଶ୍ରୁତଦେବୀ ସୁତଦେବୀ ତାଙ୍କର ଜଣେ ଭଉଣୀ ଯିଏକି ବିବାହ କରିଥିଲେ ବୃଦ୍ଧଶର୍ମାଙ୍କୁ। ବୃଦ୍ଧଶର୍ମା ତାଙ୍କର ପୁତ୍ର ହେଉଛନ୍ତି ଦନ୍ତବକ୍ର, ଇଏ ହେଉଛନ୍ତି ହିରଣ୍ୟାକ୍ଷ, ହିରଣ୍ୟକୁ ବଧ କରିବେ ଭଗବାନ ଦନ୍ତବକ୍ର। ତିନି ଜନ୍ମ ଧରିକିରି ଭଗବାନ ତାଙ୍କୁ ତାଙ୍କ ସହିତ ଯୁଦ୍ଧ କରିବେ। ଏଇ ଭଗବାନର ଯୁଦ୍ଧ ପ୍ରବୃତ୍ତି, ଭଗବାନଙ୍କ ଯୁଦ୍ଧ ପ୍ରବୃତ୍ତି ଥିବାରୁ ଜୟ ବିଜୟ ଆସିଲେ। ବୈକୁଣ୍ଠ ଲୋକରୁ ଚିତ୍ ଜଗତ ଭୌତିକ ଜଗତକୁ ଆସିଲେ, ପ୍ରଥମେ ରହିଲେ ସତ୍ୟଯୁଗରେ ଆସିଲେ ହିରଣ୍ୟାକ୍ଷ ହିରଣ୍ୟକଶିପ ରୂପରେ, ତ୍ରେତା ଯୁଗରେ ଆସିଲେ ରାବଣ କୁମ୍ଭକର୍ଣ୍ଣ ରୂପରେ, ଦ୍ୱାପର ଯୁଗରେ ଆସିଲେ ଦନ୍ତବକ୍ର ଏବଂ ଶିଶୁପାଳ ରୂପରେ। ଦନ୍ତବକ୍ର ହେଉଛନ୍ତି ହିରଣ୍ୟାକ୍ଷ, ଭଗବାନଙ୍କୁ ବଧ କରିବେ। ଦନ୍ତବକ୍ର ବଧା କରିକିରି ଏଇଟା ଦଶମ ଭାଗବତରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଦଶମ ସ୍କନ୍ଦ ଅଠସ୍ତରୀ ଅଧ୍ୟାୟରେ ଗୋଟେ ଶ୍ଳୋକରେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେତେବେଳେ ଭଗବାନ ଦନ୍ତବକ୍ର ଆସିବେ ମଥୁରା ଉପରେ ଆକ୍ରମଣ କରିବେ, ସେତେବେଳେ ଭଗବାନ ଆସିବେ ସେଠି ଦନ୍ତବକ୍ର ସହିତ ଯୁଦ୍ଧ କରି ତାକୁ ହତ୍ୟା କରିବେ। ହତ୍ୟା କଲା ପରେ ସେ ସ୍ଥାନ ନାଁ ମଧ୍ୟ ରହିଛି ଦତିହା ବୋଲି, ସେ ସ୍ଥାନ ରହିଛି ମଥୁରାରେ, ସେ ସ୍ଥାନ ରହିଛି ଦତିହା। ମଥୁରାରେ ତାକୁ ହତ୍ୟା କରିକିରି ଭଗବାନ ଆସି ବୃନ୍ଦାବନକୁ ଆସିବେ, ଏବଂ ବୃନ୍ଦାବନରେ ଆସିକରି ବୃନ୍ଦାବନରେ ସେ ପାଖାପାଖି ଦୁଇ ମାସ ନା କେତେ ଏମିତି ରହିବେ, ରହିକିରି ବୃନ୍ଦାବନବାସୀମାନଙ୍କୁ ଆନନ୍ଦ ପ୍ରଦାନ। ଶହେ ବର୍ଷ ପରେ ଭଗବାନ ଆସିଲେ, ଏ ଗୋଟେ ତାଙ୍କର ଅଭିଶାପ ଗୋଟେ ଥିଲା। ଏ ବୈକୁଣ୍ଠ ଜଗତର କଥା ଏଇଟା କେଉଁଥିରେ ବର୍ଣ୍ଣନା କରାଯାଇଛି, ଗର୍ଭ ସଂହିତାରେ ନା କେଉଁଥିରେ ବର୍ଣ୍ଣନା କରାଯାଇଛି ଏଇଟା। ତେଣୁ ଭଗବାନ ଆସିକରି ଯେଉଁ ରହିଛନ୍ତି ଯେଉଁ ବୃନ୍ଦାବନରେ ଗୋପୀମାନଙ୍କ ସହିତ, ରାଧାରାଣୀଙ୍କ ସହିତ ଏବଂ ବ୍ରଜବାସୀମାନଙ୍କ ସହିତ, ସଖାମାନଙ୍କ ସହିତ, ପିତା ନନ୍ଦ ମହାରାଜ ଯଶୋଦାଙ୍କ ସହିତ ମିଶି ଏଇଭଳି ଭାବରେ ତାଙ୍କୁ ଆନନ୍ଦ ପ୍ରଦାନ କରି ତାଙ୍କୁ ଭଗବତ ଧାମକୁ ନେଇଯିବେ, ପଠାଇଦେବେ। ତା ପରଦିନ ଦେଖିଲା ବେଳକୁ କେହି ବୃନ୍ଦାବନରେ କେହି ନାହାନ୍ତି। ଏଇଟା ଦଶମ ସ୍କନ୍ଦ ଅଠସ୍ତରୀ ଅଧ୍ୟାୟରେ ଗୋଟେ ଶ୍ଳୋକରେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ଏଇ କେଉଁଠି ଏଇଟାକୁ ପଦ୍ମପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି, ନନ୍ଦଗୋପା ଦେହ ସର୍ବେ ଜହ୍ନା ପୁତ୍ର ଦାରାଦି ସହିତ ବାସୁଦେବ ପ୍ରସାଦେନ ଦିବ୍ୟ ରୂପଧରା ବିମାନ ବିପନ ବିମାନ ଆରୁଢ଼ା ପରମଂ ବୈକୁଣ୍ଠଂ ଲୋକମାବୁ। ମଥୁରାରେ ମାସ ଦ୍ୱୟ ସୁବାସ, ଦୁଇ ମାସ ରହିଥିଲେ ଭଗବାନ, ସେଇଠି ରହି ବୃନ୍ଦାବନ ବସୁମାନଙ୍କୁ ଆନନ୍ଦ ପ୍ରଦାନ କରି ତାଙ୍କୁ ଭଗବତ ଧାମ ପଠାଇ ଦେଇକି ପଳାଇ ଆସିଲେ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଏଇଟାକୁ ଆମର ସୁଖଦେବ ଗୋସ୍ୱାମୀ ଏ କଥାକୁ କାହିଁକି ବର୍ଣ୍ଣନା କଲେ ନାହିଁ ପରୀକ୍ଷିତ ମହାରାଜଙ୍କୁ, ଏଇଟା ମଧ୍ୟ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। କାରଣ ପରୀକ୍ଷିତ ମହାରାଜଙ୍କୁ କୁହାଗଲା ଯଦୁମାନେ କେମିତି ଧ୍ୱଂସ ହେଲେ, ତାଙ୍କ ଭିତରେ ଫାଇଟିଂ କରିକି ଏକାଦଶ ସ୍କନ୍ଦରେ ବର୍ଣ୍ଣନା କରାଯିବ, ସେଇଟା ତାଙ୍କ ଭିତରେ ଫାଇଟିଂ କରିକି ସବୁ ମୃତ୍ୟୁବରଣ କରିବେ, ଆଉ ଏଭଳି ଭାବରେ ତାଙ୍କର ମୃତ୍ୟୁ ଦେଖି କହିବେ, କିନ୍ତୁ ବ୍ରଜବାସୀମାନେ ଏଭଳି ଭାବରେ ଆନନ୍ଦରେ ଯିବେ ଏ କଥା ଶୁଣିଥିଲେ, ପରୀକ୍ଷିତ ମହାରାଜ ଦୁଃଖ କରିଥାନ୍ତି, ସେଥିପାଇଁ କହିଲେ ନାହିଁ। ସେଠି ଆଚାର୍ଯ୍ୟମାନେ ଟୀକାରେ ଏଇଟା କହିଛନ୍ତି, କିନ୍ତୁ ଏଇଟା ପଦ୍ମପୁରାଣରେ ରହିଛନ୍ତି, ସୁଖଦେବ ମଧ୍ୟ ଜାଣିଛନ୍ତି ସେ କଥା, ସୁଖଦେବ ସ୍ୱାମୀ କ'ଣ ନା ଜାଣିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଦନ୍ତବକ୍ର, ଦନ୍ତବକ୍ର ହେଉଛି ହିରଣ୍ୟାକ୍ଷ ଥିଲେ, ଦନ୍ତବକ୍ରୁ ଭଗବାନ ସେଇଠି ହତ୍ୟା କଲେ, ଦଶମ ସ୍କନ୍ଦ ଅଠସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଆଉ ଜଣେ ଭଉଣୀ ଥିଲେ ଶ୍ରୁତକୀର୍ତ୍ତି, ଯାହାଙ୍କର ସ୍ୱାମୀ ଥିଲେ ଦୃଷ୍ଟକେତୁ, ତାଙ୍କର କେତେଜଣ ପୁତ୍ର ଥିଲେ। ଏବଂ ଆଉ ଜଣେ ଭଉଣୀ ଥିଲେ ଶ୍ରୁତସଭା, ତାଙ୍କର ସ୍ୱାମୀ ହେଉଛନ୍ତି ଦମଘୋଷ, ଏ ଚେଦି ରାଜା ଥିଲେ, ଚୈଦ୍ୟ ଚେଦି ରାଜା, ବହୁତ ପ୍ରଖ୍ୟାତ ରାଜା। ଏବଂ ତାଙ୍କର ପୁତ୍ର ହେଉଛନ୍ତି ଶିଶୁପାଳ, ଶିଶୁପାଳଙ୍କ ବିଷୟରେ ବହୁତ କଥା ଆସିବ। ଶିଶୁପାଳ ଏହି ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠ ମହାରାଜ, ଯୁଧିଷ୍ଠ ମହାରାଜ ଯେତେବେଳେ ଦେଖିଲେ ଶିଶୁପାଳକୁ ଭଗବାନ ହତ୍ୟା କରିବେ, ତାଙ୍କର ଭାଇ ହେବେ, ଇଏ କ'ଣ ହେବେ, ପିଉସୀ ପିଉସୀ ପୁଅ ଭାଇ, ଯେମିତି କୁନ୍ତୀଙ୍କର ପୁଅ ଯେଉଁ ଭାବରେ ଯୁଧିଷ୍ଠ ମହାରାଜ ଇତ୍ୟାଦି ତାଙ୍କ ପିଉସୀ ପୁଅ ଭାଇ, ଇଏ ମଧ୍ୟ ସେହିଭଳି ଭାବେ ପିଉସୀ ପୁଅ ଭାଇ ଥିଲେ ଦମଘୋଷଙ୍କର ପୁତ୍ର ଶିଶୁପାଳ। ଶିଶୁପାଳ ତାଙ୍କର ମା ହେଉଛନ୍ତି ଶ୍ରୁତସଭା, ଇଏ ତାଙ୍କ ପିଉସୀ, କୁନ୍ତୀ ଭଳି ସିଏ ମଧ୍ୟ ଜଣେ ପିଉସୀ, ଚେଦି ରାଜ୍ୟରେ ଥିଲେ, ସିଏ ଚେଦି ବଂଶ ଚେଦି ରାଜ୍ୟରେ। ତେଣୁ ତାଙ୍କର ବର୍ଣ୍ଣନା କରାଯାଇ ଶିଶୁପାଳ ଯେତେବେଳେ ଜନ୍ମ ହୋଇଥିଲେ ତାଙ୍କର ଗୋଟିଏ ଅଧିକା ହାତ ଗୋଟିଏ ଅଧିକା ଆଖି ହୋଇଥିଲା ନା କ'ଣ, ଏବେ ମୋର ଏକ୍ଜାକ୍ଟ ମନେ ପଡ଼ୁନି, କିନ୍ତୁ ଆକାଶବାଣୀ ହୋଇଥିଲା ଯେ ସେ ଯେଉଁ ଗୋଟିଏ ଗୋଟିଏ ଏକ୍ସଟ୍ରା ଯେଉଁ ରହିଛି ସେଠୁ ଦୂର କରିଦେବେ, ସେ ତା'ର ମୃତ୍ୟୁର କାରଣ ହେବେ, ଏ କଥା ଶୁଣିଥିଲେ ସିଏ। ତେଣୁ ଯେତେବେଳେ ଜନ୍ମରେ ଭଗବାନ ଯାଇଥିଲେ, କୃଷ୍ଣ ଯାଇଥିଲେ, କୃଷ୍ଣଙ୍କର ଦର୍ଶନରେ ବା କୃଷ୍ଣଙ୍କର ସ୍ପର୍ଶରେ ତା'ର ସବୁ ସେ ଏକ୍ସଟ୍ରା ସବୁ ଅଙ୍ଗ ସବୁ ଥିଲା ଚାଲିଗଲା। ତେଣୁ ଶ୍ରୁତସଭା ଜାଣିଲା ଇଏ ତାଙ୍କ ମୋର ପୁଅକୁ ହତ୍ୟା କରିବେ, ମୋର ଭାଇ ଇଏ ମୋର ମାମୁଁ ପୁଅ ଭାଇ ଇଏ ଭାଇକୁ ହତ୍ୟା କରିବେ। ତେଣୁ ସିଏ ତାଙ୍କୁ ପ୍ରାର୍ଥନା କରିଥିଲେ,
ମୋର ପୁଅକୁ ରକ୍ଷା କରନ୍ତୁ, ମୁଁ ଶହେଟି ଅପରାଧ କ୍ଷମା କରିବି, ଏଇଭଳି ଭାବରେ କହିଥିଲେ। ତେଣୁ ରାଜସ୍ୱ ଯଜ୍ଞରେ ଯେତେବେଳେ ଆଲୋଚନା ହେଲା କିଏ ଶ୍ରେଷ୍ଠ ପୂଜ୍ୟ, ଶ୍ରେଷ୍ଠ ପୂଜ୍ୟ କିଏ, ଏଇଟା ହେଉଛି ହେଉଥିଲା କେଉଁଠି ନା ଏଇଟା ହେଉଥିଲା ହସ୍ତିନାପୁରରେ ହେଉନଥିଲା, ଏଇଟା ଇନ୍ଦ୍ରପ୍ରସ୍ଥରେ ହେଉଥିଲା, ଇନ୍ଦ୍ରପ୍ରସ୍ଥରେ ହେଉଥିଲା ସେଇଟା। ତେଣୁ ସେତେବେଳେ ସହଦେବ କହିଲେ ଶ୍ରେଷ୍ଠ ପୂଜ୍ୟ ହେଉଛନ୍ତି କୃଷ୍ଣ, ତେଣୁ କୃଷ୍ଣଙ୍କର ପୂଜା କରାଗଲା। ଭୀମଦେବ ଭୀଷ୍ମଦେବ ମଧ୍ୟ ସେଇଟାକୁ ଅନୁମୋଦନ କଲେ। ଯେତେବେଳେ ପୂଜା ହେଉଥିଲା, ଯୁଧିଷ୍ଠିର ମହାରାଜ ପ୍ରଥମେ ପୂଜା କଲେ ତାଙ୍କର, ସେହି ସମୟରେ ଶିଶୁପାଳ ଅବଜେକ୍ସନ୍ କଲା, ବହୁତ ପ୍ରକାର ଗାଳି ଦେଲା ଭଗବାନଙ୍କୁ। ଦଶମ ସ୍କନ୍ଦ 74 ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇ ସବୁ। ଏଇଭଳି ଭାବରେ ଯେତେବେଳେ ଅନ୍ୟମାନେ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ସହିପାରୁନଥିଲେ, କିନ୍ତୁ ଭଗବାନ ତାଙ୍କୁ କହିଲେ ଅପେକ୍ଷା କର ଅପେକ୍ଷା କର। ଯେତେବେଳେ 100 ଅପରାଧ ହୋଇଗଲା, ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କର ଯେଉଁ ସୁଦର୍ଶନ ଚକ୍ର ପ୍ରେରଣ କରିକି ତାର ଶିରକୁ ଛେଦନ କଲେ, ଏବଂ ସମସ୍ତଙ୍କ ସାମ୍ନାରେ ଶିଶୁପାଳର ଶରୀର, ଶିଶୁପାଳ ହେଉଛନ୍ତି ଥିଲେ ହିରଣ୍ୟକଶିପୁ, ସମସ୍ତଙ୍କ ସାମ୍ନାରେ ତାଙ୍କ ଶରୀରରୁ ଗୋଟେ ଆସିଲା ଜ୍ୟୋତି, ଆସିକରି ଭଗବାନ ଶରୀରରେ ମିଶିଗଲା। ଏଇଟାକୁ ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ସପ୍ତମ ସ୍କନ୍ଧ 1 ଅଧ୍ୟାୟରେ ପ୍ରଶ୍ନ ସବୁ ରହିଛି। ତେଣୁ ସେ ପଚାରିଲେ ଶିଶୁପାଳର ଉଦାହରଣ, ସେ ଉଦାହରଣ ଦେଲେ ବେଣ ମହାରାଜଙ୍କ ଉଦାହରଣ ଦେଲେ। ଜଣେ ରାଜା, 5 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଜଣେ ରାଜା ବେଣ ମହାରାଜ, ବେଣ ମହାରାଜ ଜଣେ ଥିଲେ ଯିଏକି ଏଭଳି ଥିଲେ ଭଗବାନଙ୍କର ବିରୁଦ୍ଧରେ ସବୁ କାର୍ଯ୍ୟ କରୁଥିଲେ, ଭଗବାନଙ୍କର ପୂଜାପୂଜି ବନ୍ଦ କରିଦେଇଥିଲେ। ତେଣୁ ଇଏ ଯେଉଁ ରହିଛନ୍ତି ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ଦେଇ ତାଙ୍କୁ ମୃତ୍ୟୁବରଣ ତାଙ୍କୁ ହତ୍ୟା କରିଦେଇଥିଲେ ଅଭିଶାପରେ, ଏବଂ ସେ ନର୍କକୁ ଯାଉଥିଲେ। କିନ୍ତୁ ତାଙ୍କର ଶରୀରରୁ ମନ୍ଥନ କରି ଯେଉଁ ବାହାରିଥିଲେ ପୃଥୁ ମହାରାଜ, ସେ ଯେ ଭଗବାନଙ୍କ ଜଣେ ଅବତାର, ସେ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଯୁଧିଷ୍ଠିର ମହାରାଜ ପ୍ରଶ୍ନ କଲେ, ଏ ଶିଶୁପାଳ ଯିଏକି ଜନ୍ମରୁ, ଯେତେବେଳେ ଜନ୍ମ ହେଇଥିଲା ସେ କୃଷ୍ଣଙ୍କ ବିରୁଦ୍ଧରେ କହୁଥିଲା, କଥା ଠିକ୍ ଭାବେ କହିପାରୁ, ଖଣ୍ଡି ଖଣ୍ଡି କଥା କହୁଥିଲା, ସେହି ସମୟରେ ସେ ଭଗବାନଙ୍କ ବିରୁଦ୍ଧରେ କଥା କହୁଥିଲା, ଭଗବାନ ନିନ୍ଦା କରୁଥିଲା। ତେଣୁ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଲେ, ଇଏ ଶିଶୁପାଳ ଯିଏ ଜନ୍ମରୁ ଯିଏ ଭଗବାନଙ୍କ ବିରୁଦ୍ଧରେ କହୁଥିଲା, ଭଗବାନ ତାକୁ ହତ୍ୟା କଲେ, ସେ ତାର ଓଷ୍ଠ ଜିଭରେ ସ୍ୱତକୃଷ୍ଟ ହୋଇଯିବା କଥା, କିନ୍ତୁ ସିଏ ଭଗବାନ ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ, କିନ୍ତୁ ଇଏ ଯେଉଁ ରହିଛନ୍ତି ବେଣ ସିଏ ନର୍କକୁ ଗତି କଲେ, କ'ଣ ପାଇଁ ଏଇଟା ହେଲା? ତେଣୁ ସେ ପ୍ରଶ୍ନର ଉତ୍ତରେ ଏଇ ଭଗବାନ ହିରଣ୍ୟକଶିପୁ କଥା ନାରଦମୁନି କହିଥିଲେ, ଭଗବାନଙ୍କ ନୃସିଂହଦେବ କଥା ସେଠି କୁହାଗଲା। ସେଇଠି ସେ କହିଥିଲେ ଗୋଟେ କଥା, ଯେ ଏଇ ଯେଉଁ ରହିଛି କିଏ କେଉଁଭଳି ଭାବରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ଗୋପ୍ୟ କାମାତ କ'ଣ ଗୋପ୍ୟ କାମାତ ଭୟାତ କଂସୋ ଦ୍ୱେଷା ଚୈତ୍ୟା ଦ୍ୱୟ ନୃପ ସମ୍ବନ୍ଧା କୃଷ୍ଣା ସିଂହା ଜିଓ ଭକ୍ତ୍ୟା ବୟମ ବିଭୁ, କିଏ କେଉଁଭଳି ଭାବରେ ଭଗବାନଙ୍କୁ ସ୍ମରଣ କରୁଛନ୍ତି? ଗୋପ୍ୟ କାମାତ, ଗୋପୀମାନେ କାମରେ ଭଗବାନଙ୍କୁ ସ୍ମରଣ କରୁଥିଲେ, କାମ ହେଉଛି ଶୁଦ୍ଧ ପ୍ରେମ। ଗୋପ୍ୟ କାମାତ ଭୟାତ କଂସ, କଂସ ସବୁବେଳେ ଭୟ କରୁଥିଲା, ମୋର ମୃତ୍ୟୁ ବୋଲି ଚିନ୍ତା କରୁଥିଲା ସବୁବେଳେ, ଭୟାତ କଂସ ଚିନ୍ତା କରୁଥିଲା, ଏବଂ ଦ୍ୱେଷା ଚୈତ୍ୟା ଦ୍ୱୟ ନୃପ ଚୈତ୍ୟା, ଏ ଚେଦି ବଂଶରେ ପୁତ୍ର ଇଏ ହେଉଛନ୍ତି ଶିଶୁପାଳ ଚୈତି, ଚୈତ୍ୟା ଦ୍ୱୟ ନୃପ, ଏହିଭଳି ଭାବରେ ବହୁତ ଥିଲେ ଭଗବାନଙ୍କ ବିରୁଦ୍ଧରେ ସବୁବେଳେ ତାଙ୍କୁ ଦ୍ୱେଷ କରୁଥିଲେ, ଦ୍ୱେଷା ଦ୍ୱେଷା ଚୈତ୍ୟା ଦ୍ୱୟ ନୃପ ଆଦି ବହୁତ ରାଜା ଥିଲେ, ସମସ୍ତ ଭଗବାନ ସବୁ ହତ୍ୟା କରିଛନ୍ତି, ଚୈତ୍ୟା ଦ୍ୱୟ ନୃପ ସମଧା ବୃଷ୍ଣୟ ବୃଷ୍ଣି ବଂଶରେ ଇଏ ଆସୁଛନ୍ତି, ଯଦୁବଂଶରେ ସବୁ ଆସୁଛନ୍ତି, ବୃଷ୍ଣି ବଂଶ ବୃଷ୍ଣି ବଂଶରେ ଯେଉଁମାନେ ଅଛନ୍ତି ଭଗବାନଙ୍କ ସମ୍ବନ୍ଧୀ, ତେଣୁ ସମ୍ବନ୍ଧରେ ଭଗବାନ ଚିନ୍ତା କରୁଛନ୍ତି, ଆମର ଇଏ ଅମକ ହେବ କି ଭାଇ ହେବ କି ଭଉଣୀ ହେବ କି ସରି କିଏ କ'ଣ ଚାଚା ହେବ କିଏ କିଏ କ'ଣ ସବୁ କୃଷ୍ଣ କାହାର କ'ଣ ସବୁ ସମ୍ବନ୍ଧିତ ହେବେ, ନିଜର ସମ୍ବନ୍ଧ ଯଦି ସମ୍ବନ୍ଧ ଭଗବାନ ହେଇଗଲେ କ'ଣ ଆଉ କଥା, ଏତେ ଆନନ୍ଦର କଥା। ସେଇଭଳି ଭାବରେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ଆମେ ସେଇଟା ଭୁଲି ଯାଇଛେ। ବେଦର ଅର୍ଥ ହେଉଛି ଆମେ ସବୁ ଶ୍ରବଣ କଲେ ଆମେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା, ଶ୍ରବଣ ନକଲେ କେଉଁଠି ଜ୍ଞାନ ପ୍ରାପ୍ତ ହେବା? ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଅଛି ସେ ସମ୍ବନ୍ଧ ଜ୍ଞାନ କେମିତି ପ୍ରାପ୍ତ ହେବା? ଏଇ ଶ୍ରବଣ ମାଧ୍ୟମରେ ଭଗବାନଙ୍କ ସହିତ ଯେଉଁ ଆମ ସମ୍ବନ୍ଧ ରହିଛି ସେଇଟା ଆମେ ଭୁଲି ଯାଇଛେ। ଆମେ ଖାଲି ଭାବୁଛେ ଇଏ ଅମକ ସିଏ ଅମକ ସିଏ ଅମକ, ଏଇ ସମ୍ବନ୍ଧ ଦେଖୁଛେ, ଭୌତିକ ଜଗତରେ ସମ୍ବନ୍ଧ ଦେଖୁଛେ, ଆମର ନିତ୍ୟ ସମ୍ବନ୍ଧକୁ ଆମେ ଭୁଲି ଯାଇଛେ। ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ, ପ୍ରୟୋଜନ। ଭଗବାନ ସହିତ ମଧ୍ୟ ଆମର ସମ୍ବନ୍ଧ ରହିଛି, ସେ ସମ୍ବନ୍ଧଟି ଆମେ ଭୁଲି ଯାଇଛେ। ଏଇ ଯଦି ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛେ, ଆସ୍ତେ ଆସ୍ତେ ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ବିଭିନ୍ନ ସ୍ତର ରହିଛି, ନିଷ୍ଠା, ରୁଚି, ଆସକ୍ତି, ଭାବ। ଭାବ ସ୍ତରକୁ ଗଲେ ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ଭଗବାନଙ୍କ ସହିତ ମଧ୍ୟ ଆମର ଗୋଟେ ସମ୍ବନ୍ଧ ରହିଛି, ଖାଲି ବିଷ୍ଣୁମାନଙ୍କ ସହିତ ସମ୍ବନ୍ଧ ଥିଲା ତା ନୁହଁ, ଆମମାନେ ମଧ୍ୟ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି। ମମି ପାଞ୍ଚ ଜୀବ ଲୋକେ ଜୀବଭୂତ ସନାତନ, ଆମେ ଭଗବାନଙ୍କର ଅଂଶ, ଗୋଟେ ନିତ୍ୟ ସନାତନ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେଇଟା ଆମେ ଭୁଲି ଯାଇଛେ। ଯାହା ହଉ, ଏମାନେ ସବୁ ଭାଗ୍ୟବାନ ଜୀବ, ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଛି। ବିଷ୍ଣୁ ସମ୍ବନ୍ଧାତ୍ ସ୍ନେହା ଜୁୟଂ, ଜୁୟଂ କହିଲେ ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜ, ତମେ ସବୁ ଭଗବାନଙ୍କୁ ସ୍ନେହ କରୁଛ, ସ୍ନେହା ଜୁୟଂ ଏବଂ ଭକ୍ତିଆ ବୟଂ ବିଭୁ। ଆମେ ସବୁ, ନାରଦ ମୁନି କହୁଛନ୍ତି, ଆମେ ସବୁ ଭକ୍ତ, ଭଗବାନଙ୍କ ସହିତ ଭକ୍ତି ସମ୍ବନ୍ଧରେ ସମ୍ବନ୍ଧିତ ଅଛେ। ତେଣୁ ଏହି ସମ୍ବନ୍ଧ ଆମର ବର୍ତ୍ତମାନ ରହିଛି, ଭକ୍ତି ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ। ତାପରେ ଯେତେବେଳେ ଆମେ ଉନ୍ନତ ସ୍ଥିତିକୁ ଯିବା, ସେତେବେଳେ ଜାଣିବା ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି, ଭକ୍ତିଆ ବୟଂ ବିଭୁ। କିନ୍ତୁ କଥମପି ନବେନ ସାର୍ ପଞ୍ଚାନାଂ ପୁରୁଷଙ୍କ ପ୍ରତି, କୌଣସି ଉପାୟରେ ଭଗବାନଙ୍କ ପ୍ରତି ସେ ଭଗବାନଙ୍କ ଚିନ୍ତା କରୁନଥିଲା। ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେତ୍। ତେଣୁ ଏକଥା ନାରଦ ମୁନି ଯୁଧିଷ୍ଠିର ମହାରାଜକୁ ସପ୍ତମ ସ୍କନ୍ଧରେ କହୁଛନ୍ତି, ଯେକୌଣସି ଉପାୟରେ ହେଉନା କାହିଁକି ମନକୁ ଭଗବାନ ପାଖରେ ଲଗାଇବାକୁ ପଡ଼ିବ। ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ପିତୃ ଭ୍ରାତୃ ସମେ ଭଗିନୀୟ ଭ୍ରାତୃପୁତ୍ରାସ, ଭାଇଙ୍କର ପୁଅମାନେ ମଧ୍ୟ, ଏମାନେ ଖାଲି ସ୍ମରଣ କଲେ ଆମର ସମୟ ହୋଇଯିବ, ଆମେ ଆଉ ସ୍ମରଣ କରିବା ନାହିଁ। ତେଣୁ ଏଇ ଯେଉଁ କଥାରେ ଯେଉଁ ରହିଛି, ଏମାନଙ୍କୁ ସ୍ମରଣ କଲେ, ଯେଉଁମାନେ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ସ୍ମରଣ କଲେ ଜଣେ ପବିତ୍ର ହୋଇଯିବ। ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ପରୀକ୍ଷିତ ମହାରାଜ କଥା କହୁଛନ୍ତି, ସେମାନଙ୍କୁ ଯଦି ଆମେ ସ୍ମରଣ କରିବା, ସେଇଟା କହୁଛନ୍ତି, ଯେତେବେଳେ ଆସିଲେ ସୁଖଦେବ ଗୋସ୍ୱାମୀ, ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇଯାଇଛନ୍ତି, ସବୁକିଛି ରାଜ୍ୟକୁ ତାଙ୍କର ପୁତ୍ରକୁ ଦେଇ ପ୍ରଦାନ କରି, ଜନ୍ମେଜୟକୁ ପ୍ରଦାନ କରିକିରି ଆସି ପହଞ୍ଚିଗଲେ ଗଙ୍ଗା ନଦୀ ତଟରେ। ସେଠି 60,000 ମୁନିଋଷିମାନେ ଆସି ପହଞ୍ଚିଗଲେ। ସେହି ସମୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସି ପହଞ୍ଚିଗଲେ, ସେତେବେଳେ ସେ ତାଙ୍କୁ ଏ କଥାଟି କହୁଛନ୍ତି ଯେ, ସେ କହୁଛନ୍ତି ଜେସାଂ ସଂସ୍ମରଣାତ୍ ପୁଂସାଂ, ଯେଉଁମାନେ ସାଧୁମାନଙ୍କ ବିଷୟରେ ଯଦି ଆମେ ସ୍ମରଣ କରିବା, ସମ୍ୟକ ରୂପରେ ସ୍ମରଣ କରିବା, ସଦ୍ୟ ଶୁଦ୍ଧନ୍ତି ବୈ ଗୃହା, ସେମାନେ ସାଙ୍ଗେ ସାଙ୍ଗେ ଶୁଦ୍ଧ ହୋଇଯିବେ। ଏବଂ ଖାଲି ସେମାନେ ଯେ ଶୁଦ୍ଧ ହୋଇଯିବେ ତା ନୁହଁ, ତାଙ୍କର ଗୃହରେ ଯେତେ ଅଛନ୍ତି ସବୁ ଶୁଦ୍ଧ ହୋଇଯିବେ। ଏବଂ କିଙ୍କ ପୁନଃ ଦର୍ଶନ ସ୍ପର୍ଶ ପାଦ ଶୌଚାସନାଧିବି, ଆଉ ଯେଉଁମାନେ ତାଙ୍କର ଦର୍ଶନ କରିବେ, ତାଙ୍କୁ ସ୍ପର୍ଶ କରିବେ, ତାଙ୍କ ପାଦ ଶୌଚ କରିବେ, ତାଙ୍କୁ ଆସନ ପ୍ରଦାନ କରିବେ, ତାଙ୍କୁ ଭୋଜନ ଦେବେ, ତାଙ୍କୁ ବହୁତ ସ୍ତୁତି କରିବେ, ତାଙ୍କ କଥା ଆଉ କ'ଣ କହିବା। କେବଳ ସ୍ମରଣ କଲେ ସେମାନେ ପବିତ୍ର ହେଇଯାଆନ୍ତି। ଆମେ ଶୁଣୁଥିଲେ ନା, ସେ ତା କହିଲେ ସ୍ମରଣ, ଏଇଭଳି ଭାବରେ ଅନେକ କଥା ରହିଛି ସ୍ମରଣ ମାଧ୍ୟମରେ। ସ୍ମରଣ କଲେ ତାଙ୍କ ବିଷୟରେ ଯଦି ଆମେ ସବୁଦିନେ ନିତ୍ୟ ସକାଳୁ ଆମେ ସକାଳୁ ଉଠିଲେ, ଏଇଟା ବର୍ଣ୍ଣନା କରାଯାଇଛି ଗର୍ଭାଷ୍ଟମୀ, ଆମେ ଯେଉଁ ସବୁ ସକାଳେ ଗୁରୁଦେବଙ୍କୁ ସ୍ମରଣ କରୁଛେ, ବନ୍ଦନା କରୁଛେ, ଗୁରୁଦେବଙ୍କ ସ୍ମରଣ ହେଉଛି, ସକାଳୁ ଉଠିଲେ ଆମେ ତାଙ୍କର ସ୍ମରଣ କରିବା, ଏତେ ବୈଷ୍ଣବ ଅଛନ୍ତି ତାଙ୍କୁ ସ୍ମରଣ କରିବା, ତାଙ୍କୁ ସ୍ମରଣ କଲେ ଆମେ ପବିତ୍ର ଯାଇ ଗୁରୁଭାଷ୍ଟମୀରେ ବର୍ଣ୍ଣନା କରାଯାଇଛି, ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି କଥା, କହୁଛନ୍ତି କ'ଣ, ଏଇ ଯେଉଁ ଆମେ ସବୁ ସକାଳେ ସଂସାବା ନଳଲିଢ ଲୋକ ଚଣାୟ କାରୁଣ୍ୟ ଘନ ଘନ ତ୍ୱମ ପ୍ରାପ୍ତସ୍ୟ କଲ୍ୟାଣ ଗୁଣ ନବସ୍ୟ ବନ୍ଦେ ଗୁରୁ ଶ୍ରୀଚରଣାରବିନ୍ଦମ। ଗୁରୁଙ୍କୁ ସ୍ମରଣ କରିବା, ସ୍ମରଣ ସହିତ ମଧ୍ୟ ବନ୍ଦନା କରୁଛେ, ବନ୍ଦନା କଲାବେଳେ ମନଟାକୁ ଅନ୍ୟ କୁଆଡ଼େ ଲଗେଇବାନି, ଭଗବାନ ସେ ସ୍ମରଣ କରିବା, ବନ୍ଦନା ହେଉଛି ମାନେ ଭଗବାନଙ୍କୁ ସ୍ମରଣ କରିବା, ଭଗବାନ ଗୁରୁଦେବ ଏଭଳି ସବୁ ଥିଲେ, ଏଭଳି ଭାବେ ଲୀଳା କରୁଥିଲେ, ଏଭଳି ଭାବେ କରୁଥିଲେ, ଏଇଟା ଅନ୍ତିମରେ ଏଇଟାକୁ ଆମେ ପାଠ କରାଯାଉ ନାହିଁ, କିନ୍ତୁ ଏଇଠି ରହିଛି ଶ୍ରୀମଦ୍ ଗୁରୁ ଅଷ୍ଟକମ୍ ଏତତ୍ ଉଚ୍ଚେଇ ବ୍ରାହ୍ମେ ମୁହୂର୍ତ୍ତେ ପଠତି ପ୍ରୟତ୍ନାତ୍ ଯସ୍ତେନ ବୃନ୍ଦାବନନାଥ ସାକ୍ଷାତ ସେବେବ ଲଭ୍ୟା ଜନସୋନ୍ତ ଏବ ଅର୍ଥ ହେଉଛି ଯେଉଁମାନେ ଯେ ୱାନ୍ ହୁ ୱିଥ୍ ଗ୍ରେଟ୍ କେୟାର୍ ଆଣ୍ଡ ଆଲର୍ଟ କ'ଣ ଅଲ୍ଟରେସନ୍ ଲାଉଡ଼ଲି ରିସାଇଟ୍ସ ଦିସ୍ ବ୍ୟୁଟିଫୁଲ୍ ପ୍ରେୟାର୍ ଟୁ ଦ ସ୍ପିରିଚୁଆଲ୍ ମାଷ୍ଟର୍ ଡ୍ୟୁରିଂ ଦ ବ୍ରହ୍ମ ମୁହୂର୍ତ୍ତ ଅବଟେନ୍ସ ଡାଇରେକ୍ଟ ସର୍ଭିସ୍ ଟୁ କୃଷ୍ଣ ଦ ଲର୍ଡ ଅଫ୍ ବୃନ୍ଦାବନ ଆଟ୍ ଦ ଟାଇମ୍ ଅଫ୍ ହିଜ୍ ଡେଥ୍ ସକାଳୁ ଉଠିଲେ ଆମେ ସେମାନଙ୍କୁ ସ୍ମରଣ କରିବା ଏ ପ୍ରାତଃ ମୁହୂର୍ତ୍ତରେ ସ୍ମରଣ ସେଥିପାଇଁ ପ୍ରଭୁପାଦ ମହାରାଜ ଏଇ ଶ୍ଳୋକଟି ଏଇଟାକୁ ରଚନା କରିଛନ୍ତି ସଂସାର ଦାବାନ ଅଲଟେ ଗାନ କରାଯାଉଛି ଏଇଟାକୁ ଗାନ କଲେ ତାଙ୍କର ସ୍ମରଣ କଲା ମାନେ ଜଣେ ଭଗବାନ ପ୍ରାପ୍ତ ହୋଇଯିବେ ଏହିଭଳି ଭାବେ ବହୁତ କଥା ରହିଛି ଯେତେବେଳେ ଯେଉଁ ରହିଛି ଗଜରାଜ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଯେଉଁ ଗଜରାଜ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଭଗବାନ ଏଇ ହେଉଛି ହେଇଥିଲା ଚତୁର୍ଥ ମନଙ୍କ ସମୟରେ ସେହି ସମୟରେ ଭଗବାନ ଯେତେବେଳେ ଗଜକୁ ଉଦ୍ଧାର କଲେ ସେତେବେଳେ ଏକଥା କହୁଛନ୍ତି ଯେ ଯେଉଁମାନେ ଭଗବାନଙ୍କ ଏହି ଲୀଳାକୁ ସ୍ମରଣ କରିବେ ଗଜରାଜ ଚିନ୍ତା କଲା ଖାଇ ଘୋର ଜଳେଣା ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ ଅଷ୍ଟମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଶ୍ଳୋକ ସତରରେ କହୁଛନ୍ତି ଭଗବାନ କାହାକୁ ଯଦି ସ୍ମରଣ କରିବେ ଗୋଟେ ବିରାଟ ବଡ଼ ଦୁଇ ଲିଷ୍ଟ ଦେଇଛନ୍ତି ତାଙ୍କୁ ଯଦି ସ୍ମରଣ କରିବ ଭଗବାନ ପ୍ରାପ୍ତ ହୋଇଯିବା କେବଳ ସ୍ମରଣ ମାତ୍ରକେ ଭଗବାନ କହୁଛନ୍ତି ଅଷ୍ଟମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଶ୍ଳୋକ ସତରରେ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ସେଡ୍ ଫ୍ରିଡ୍ ଫ୍ରମ୍ ଅଲ୍ ସିନ୍ଫୁଲ୍ ରିଆକ୍ସନ୍ସ ଆର୍ ଦୋଜ୍ ହୁ ରାଇଜ୍ ଫ୍ରମ୍ ବେଡ୍ ଆଟ୍ ଦ ଏଣ୍ଡ ଅଫ୍ ନାଇଟ୍ ଅର୍ଲି ଇନ୍ ଦ ମର୍ଣ୍ଣିଂ ଆଣ୍ଡ ଫୁଲି କନ୍ସେଣ୍ଟ୍ରେଟ୍ ଦ୍ୟାଟ୍ ମାଇଣ୍ଡ ୱିଥ୍ ଗ୍ରେଟ୍ ଆଟେନ୍ସନ୍ ଅପନ୍ ମାଇ ଫର୍ମ ରାତି ନିଦ ତ୍ୟାଗ କରିକିରି ସକାଳୁ ଉଠି ଭୋର ବ୍ରହ୍ମ ମୁହୂର୍ତ୍ତରେ ଉଠିକିରି ମନକୁ ଧ୍ୟାନ ଏକାନ୍ତ କରିକି ଏକାଗ୍ର କରିକିରି ମନକୁ ଭଗବାନଙ୍କ ରୂପରେ ଧ୍ୟାନ କରିବା ତାଙ୍କର ତାଙ୍କର ଏଇ ଲେକ୍ ଯେଉଁ ରହିଛି ଯେଉଁ ତ୍ରିକୁଟ ପର୍ବତରେ ଯେଉଁ ଲୀଳାଟି ହେଇଥିଲା ଯେଉଁ ରହିଛି ସେ ଯେଉଁ ଲେକ୍ ବା ଯେଉଁ ରହିଛି ସେଇଥିରେ ଦିସ୍ ମାଉଣ୍ଟେନ୍ ଯେ ତିନୋଟି କୁଟ ରହିଛି ତିନୋଟି ମାଉଣ୍ଟେନ୍ ଦି କେଭ୍ସ ସେଠି ମଧ୍ୟ ବହୁତ ଗୁମ୍ଫା ରହିଛି ଗାର୍ଡ଼େନ୍ସ ସେଠି ବହୁତ ବହୁତ ସୁନ୍ଦର ସୁନ୍ଦର ବନ ସବୁ ରହିଛି କେନ୍ ପ୍ଲାଣ୍ଟସ୍ ଆଉ ବିଭିନ୍ନ ପ୍ରକାର ଗଛ ସବୁ ବେତ ଗଛ ସବୁ ରହିଛି ବାମ୍ବୁ ପ୍ଲାଣ୍ଟସ୍ ସେଲେସିଆଲ୍ ଟ୍ରିଜ୍ ରେସିଡ଼େନ୍ସିଆଲ୍ କ୍ୱାର୍ଟର୍ସ ଅଫ୍ ମି ଲର୍ଡ଼ ବ୍ରହ୍ମା ଲର୍ଡ଼ ଶିବ ଦ ଥ୍ରୀ ପିକ୍ସ ଅଫ୍ ତ୍ରିକୁଟ ମାଉଣ୍ଟେନ୍ ମେଡ଼୍ ଅଫ୍ ଗୋଲ୍ଡ ସିଲ୍ଭର୍ ଆଣ୍ଡ ଆଇରନ୍ ମାଇ ଭେରି ପ୍ଲିଜିଂ ଆବୋଟ୍ ଦ ସନ୍ ଅଫ୍ ମିଲ୍କ ଦ ହ୍ୱାଇଟ୍ ଆଇଲ୍ୟାଣ୍ଡ ଶ୍ୱେତ ଦ୍ୱୀପ ହୁଇଚ୍ ଇଜ୍ ଅଲୱେଜ୍ ବ୍ରିଲିଆଣ୍ଟ ୱିଥ୍ ସ୍ପିରିଚୁଆଲ୍ ରେଜ୍ ମାଇ ମାର୍କ ଅଫ୍ ଶିବତ୍ସ ଦ କୌସ୍ତୁଭ ଜେମ୍ ମାଇ ବୈଜନ୍ତୀ ଗାର୍ଲ୍ୟାଣ୍ଡ ମାଇ କ୍ଲବ୍ କୌମଦକୀ ମାଇ ସୁଦର୍ଶନ ଡିସ୍କ ଆଣ୍ଡ ପଞ୍ଚଜନ୍ୟ କନ୍ସେଲ୍ ମାଇ ବିୟରର୍ ଗରୁଡ଼ ଦ କିଙ୍ଗ୍ ଅଫ୍ ଦ ବାର୍ଡ଼ସ୍ ମାଇ ବେଡ୍ ଶେଷନାଗ ମାଇ ଏକ୍ସପାନ୍ସନ୍ ଏନର୍ଜି ଦ ଗଡ଼େଶ ଫର୍ଚୁନ୍ ଲର୍ଡ଼ ବ୍ରହ୍ମା ନାରଦ ମୁନି ଲର୍ଡ଼ ଶିବ ପ୍ରହ୍ଲାଦ ମାଇ ଇନ୍କାର୍ନେସନ୍ ଲାଇକ୍ ମତ୍ସ୍ୟ କୁର୍ମ ଆଣ୍ଡ ବରାହ ମାଇ ଅନ୍ଲିମିଟେଡ୍ ଅଲ୍ ଅସ୍ପିସିୟସ୍ ଆକ୍ଟିଭିଟିଜ୍ ହୁଇଚ୍ ଇଲ୍ ପାଇଟି ଟୁ ହି ହୁ ହିୟର୍ସ ହିୟର୍ସ ଦେମ୍ ଦ ସନ୍ ଦ ମୁନ୍ ଫାୟାର୍ ଦ ମନ୍ତ୍ର ଓଙ୍କାର ଦ ଆବସୋଲ୍ୟୁଟ୍ ଟ୍ରୁଥ୍ ଦ ଟୋଟାଲ୍ ମେଟେରିଆଲ୍ ଏନର୍ଜି ଦ କାଉଜ୍ ଆଣ୍ଡ ବ୍ରାହ୍ମଣ ଡିଭୋସନାଲ୍ ସର୍ଭିସ୍ ଦ ୱାଇଫ୍ସ ଅଫ୍ ସୋମ ଆଣ୍ଡ କଶ୍ୟପ ହୁ ଆର୍ ଅଲ୍ ଡଟର୍ସ ଅଫ୍ କିଙ୍ଗ୍ ଦକ୍ଷ ଦ ରିଭର୍ସ ଗ୍ୟାଙ୍ଗେସ୍ ସରସ୍ୱତୀ ନନ୍ଦ ନନ୍ଦା ଆଣ୍ଡ ଯମୁନା ଦ ଏଲିଫ୍ୟାଣ୍ଟ ଐରାବତ ଧ୍ରୁବ ମହାରାଜ ଦ ସେଭେନ୍ ଋଷିସ୍ ଆଣ୍ଡ ଦ ପାୟସ୍ ହ୍ୟୁମାନ୍ ବିଙ୍ଗସ୍ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ତାଙ୍କର ଯଦି ସ୍ମରଣ କରିବେ ସକାଳୁ ଉଠିକିରି ତାହେଲେ ସେ ତାଙ୍କର ଶୁଦ୍ଧ ପବିତ୍ର ହୋଇଯିବେ ଏଇଭଳି ଭାବରେ ସକାଳୁ ଉଠି ସବୁ ପାଳନ କରିବା କଥା ସେ ସ୍ମରଣ କରିବା କଥା ଆମେ ସବୁ ସ୍ମରଣ କରୁଛେ ଗୋଟିଏ ବେଶୀ କରୁନେ ବୃନ୍ଦାବନ ବାସୀ ଯତ କ'ଣ ବୃନ୍ଦାବନ ବାସୀ ଯତ ବୈଷ୍ଣବେର କ'ଣ ପ୍ରଥମେ ବନ୍ଦନା କରି ସବାର ଚରଣ ନୀଳାଚଳ ବାସୀ ଯତ ମହାପ୍ରଭୁର ଗଣ ଭୂମିତେ ପଡ଼ିଆ ବନ୍ଧୋ ସବାର ଚରଣ ନବଦୀପବାସୀ ଯତ ମହାପ୍ରଭୁର ଭକ୍ତ
ସବାର ଚରଣ ବନ୍ଧୁ ହୟା ଅନୁରକ୍ତ ଯେ ଦେଶେ ବୈସେ ଗୌରାଙ୍ଗେର ଗଣ ଉର୍ଦ୍ଧ ବାହୁ କରି ବନ୍ଧୁ ସବାର ଚରଣ ହୟାଛେ ନ ହଇବେ ନା ପ୍ରଭୁର ଯତ ଦାସ ସବାର ଚରଣ ବନ୍ଧୁ ଦନ୍ତେ କରି ଘାସ ବ୍ରହ୍ମାଣ୍ଡ ତାରିତେ ଶକ୍ତି ଧରେ ଜାନେ ଜାନେ ଏ ବେଦ ପୁରାଣ ଗୁଣ ଗାୟ ଦେବା ଶୁନେ ମହାପ୍ରଭୁର ଗଣ ସବ ପତିତ ପାବନ ତାଏ ଲୋଭି ମୁଇଁ ପାପି ଲଇନୁ ଶରଣ ବନ୍ଦନା କରିତେ ମୁଇଁ କତ ଶକ୍ତି ଧରି ତମ ବୁଦ୍ଧି ଦୋଷେ ମୁଇଁ ଦମ୍ଭ ମାତ୍ର କରି ତଥାପି ମୁକେର ଭାଗ୍ୟ ମନେର ଉଲ୍ଲାସ ଦୋଷ କ୍ଷମି ମୋ ଧମେ କର ନିଜ ଦାସ ସର୍ବବାଞ୍ଛା ସିଦ୍ଧି ହୟ ଜମ ବନ୍ଧ ଛୁଟେ ଜଗତେ ଦୁର୍ଲଭ ହୟା ପ୍ରେମ ଧନ ଲୁଟେ ମନେର ବାସନା ପୂର୍ଣ୍ଣ ଅଚିରାତେ ହୟ ଦେବକୀ ନନ୍ଦନ ଦାସ ଏଇ ଲୋଭେ କୟ। ଏଇଭଳି ଭାବରେ ବହୁତ ବୃନ୍ଦାବନବାସୀ ଯେଉଁ ଯେତେ ବୈଷ୍ଣବମାନେ ଅଛନ୍ତି ତାଙ୍କର ଯଦି ସ୍ମରଣ କରିବା ତାହେଲେ ଆମେ ପବିତ୍ର ହେଇଯିବା। ଏଇଭଳି ଭାବରେ ତାଙ୍କର ଭଗବାନଙ୍କ ସେମାନେ ନିଜ ଜନ ତାଙ୍କର ଯଦି ସ୍ମରଣ କରିବା ଦ୍ୱିତୀୟ ସ୍କନ୍ଧ 13 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଆମର ଯେଉଁ ବେଦ ଅଧ୍ୟୟନ କରୁଛେ ଏହାର ଉଦ୍ଦେଶ୍ୟ କ'ଣ ନା ସେ ଭକ୍ତମାନଙ୍କର ଶ୍ରବଣ ଯାହା କଥିବା ଭଗବାନ ଭକ୍ତମାନଙ୍କ ଚରିତ୍ର ଶ୍ରବଣ କରିବା। ତେଣୁ ଯାହା ହଉ ଏସବୁ ଭକ୍ତମାନଙ୍କ ଚରିତ୍ର ଆଜି ଆମକୁ ମନେ ପଡ଼ିଲା। ଆମେ ଭାବୁଥିଲୁ ଆଉ ଗୋଟେ ଶ୍ଳୋକ କହିବି ବୋଲି, ଗୋଟେ ଶ୍ଳୋକରେ କିନ୍ତୁ ସରିଗଲା, ସମୟ ହେଇଗଲା। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ଭେଦ ଗୌରବ କି।